ఠాకుర్మహారాజుల ప్రభుపాదకి జయ అనంతగుడి వైష్ణవృందకి జయ నవాచార్య శ్రీల హరిదాస్ ఠాకూర్కి ప్రేమిత కహో శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది గౌర భక్త బృందకి జయ శ్రీ శ్రీ రాధా కృష్ణ గోగోపీనాథ్ శ్యామకుంద రాధాకుంద గిరివర్ధనమకి జయ శ్రీ బృందావన మథురామకి జయ శ్రీ మారుతున్న వరిధామకి జయ శ్రీ జగన్నాథ త్రిధామకి జయ గంగా విరిజమున దేవికి జయ శక్తి దేవికి జయ శ్రీమతి తులసి మహారాణికి జయ శ్రీ హరినామ సంకీర్తనకి జయ శ్రీ శ్రీ గౌరమితాయికి జయ శ్రీ శ్రీ కృష్ణ బలరామకి జయ శ్రీ శ్రీ రాధా శ్యామ సుందర దేవికి జయ శ్రీ శ్రీ జగన్నాథ బలదేవ సుభద్ర మహారాణికి జయ శ్రమ వేత భక్త వృందకి జయ నితాయ
జయ శ్రీ
कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद हरे कृष्ण 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 हरे 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 राम हरे राम 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 हरे 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 कृष्ण हरे कृष्ण 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 हरे 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 राम हरे राम 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 हरे 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 कृष्ण हरे कृष्ण 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 हरे 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 राम हरे राम 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 हरे हरे अरे हरे उपस्थित भक्त सज्जन बंद मातृबंद ଆମେ ଗତକାଲି ଦେବଲିଙ୍ଗ ଗର୍ଭରେ ଭଗବାନ କୃଷ୍ଣଙ୍କର ପ୍ରବେଶ ଏବଂ ଦେବଲିଙ୍ଗ ଶରୀରରୁ ଜ୍ୟୋତି ନିର୍ଗତ ହେବା ଦର୍ଶନ କରି କଂସ ମନରେ ଭୟର ଉଦ୍ରେକ କଥା ଆଲୋଚନା କରୁଥିଲା ଯେ ଯେତେବେଳେ କଂସ ଦେବକୀଙ୍କର ସେହି ଅପରୂପ ସୌନ୍ଦର୍ଯ୍ୟକୁ ଦର୍ଶନ କଲା ସେ ଆଶ୍ଚର୍ଯ୍ୟଚକିତ ହୋଇଗଲା କାରଣ ଦେବକୀଙ୍କର ଏହା ପୂର୍ବରୁ ସାତଟି ଗର୍ଭ ହୋଇସାରିଛି କିନ୍ତୁ ଦେବକୀ ଛଅଟି ଗର୍ଭକୁ ଜନ୍ମ ଦେଇଛନ୍ତି ସପ୍ତମ ଗର୍ଭ ମାୟାଦେବୀଙ୍କ ଦ୍ୱାରା ଆକର୍ଷିତ ହୋଇଥିଲେ ଯେଉଁ ଗର୍ଭରେ ବଳରାମ ଆସିଥିଲେ କିନ୍ତୁ କଂସ କେବେ ହେଲେ ଦେବକୀଙ୍କର ଏପରି ରୂପ ଗର୍ଭାବସ୍ଥାରେ ଦର୍ଶନ କରିନଥିଲେ ତାଙ୍କ ଶରୀରର ତେଜରେ ବନ୍ଦୀ ଗୃହର ଅନ୍ଧକାର ଦୂରୀଭୂତ ହୋଇଯାଉଛି ତେଣୁ କଂସ ନିଶ୍ଚିତ କଲା ଯେ ମୋର ବଧକର୍ତ୍ତା ବିଷ୍ଣୁ ନିଶ୍ଚିତ ଭାବରେ ବର୍ତ୍ତମାନ ଦେବକୀଙ୍କ ଗର୍ଭରେ ଆଶ୍ରୟ ଗ୍ରହଣ କରିଛନ୍ତି ତେଣୁ ପୂର୍ବରୁ କଂସ ଯେପରି ଭଗବାନ ବିଷ୍ଣୁଙ୍କୁ ବଧ କରିବା ପାଇଁ ଚିନ୍ତା କରିଥିଲା ଶତ୍ରୁ ଭାବରେ ଗ୍ରହଣ କରିଥିଲା ବର୍ତ୍ତମାନ ଦେବକୀଙ୍କର ଏପରି ତେଜ ଦେଖି ଏବଂ ଦେବକୀଙ୍କର ସ୍ମିତା ହାସ୍ୟ ଅବଲୋକନ କରି କଂସ ମନରେ ଭୟର ଉଦ୍ରେକ ହେଇଛି କଂସ ବର୍ତ୍ତମାନ ଭୟ କରି ଭାବୁଛି ଯେ ମୋର ବଧକର୍ତ୍ତା ବର୍ତ୍ତମାନ ଦେବକୀଙ୍କ ଗର୍ଭରେ ରହିଛି ଏବଂ ଯେକୌଣସି ମୁହୂର୍ତ୍ତରେ ମୋର ବଧ ହେଇଛି ଅର୍ଥାତ୍ ମୁଁ ମୃତ୍ୟୁ ବରଣ କରିବି ତେଣୁ ବର୍ତ୍ତମାନ କଂସ ମନରେ ଭୟର ଉଦ୍ରେକ ହୋଇଥିବା ହେତୁ କଂସ ସେହିଦିନଠାରୁ ଉଠିବା ବସିବା ଶୋଇବା ଖାଇବା ଚାଲିବା ଏପରିକି ସ୍ୱପ୍ନରେ ମଧ୍ୟ ସେ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରୁଛି ସେଥିପାଇଁ ଶ୍ଳୋକଦେବ ଗୋସ୍ୱାମୀ କହୁଛନ୍ତି ହୃଷିକେଶମ୍ ଅପକ୍ଷତ ତନ୍ମୟମ୍ ଜଗତ୍ ଯେ କଂସ ଭଗବାନ ହୃଷିକେଶ ଯିଏକି ସମସ୍ତ ଇନ୍ଦ୍ରିୟମାନଙ୍କର ସ୍ୱାମୀ ସମସ୍ତ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରୁଛନ୍ତି ସେହି ଭଗବାନଙ୍କୁ ସେ ଦର୍ଶନ କଲା ତନ୍ମୟମ୍ ଜଗତ୍ ସେ ଯୁଆଡ଼େ ଦେଖିଲା ଯେଉଁଆଡ଼େ ଦେଖିଲା ସେଠାରେ ସେ ଭଗବାନଙ୍କ ରୂପକୁ ହିଁ ଦର୍ଶନ କରୁଥିଲା କଂସ ତେଣୁ ସବୁ ସମୟରେ ତା ମନରେ ଚିନ୍ତା ରହିଥିଲା ଯେହେତୁ ସେ କୃଷ୍ଣଙ୍କର ବା ବିଷ୍ଣୁଙ୍କର ଚିନ୍ତା କରୁଥିଲା ଏହିପରି ଭାବରେ କଂସ ଭୟ ଦ୍ୱାରା କୃଷ୍ଣ ଚେତନଶୀଳ ହୋଇଗଲା ସବୁ ସମୟରେ ଭଗବାନଙ୍କର ଚିନ୍ତା କରିବାକୁ ଆରମ୍ଭ କଲା। ଉଠିବା, ବସିବା, ଖାଇବା, ଚାଲିବା, ଏପରିକି ସ୍ୱପ୍ନରେ ମଧ୍ୟ ସବୁ ସମୟରେ ସେ ଭଗବାନଙ୍କୁ ଦର୍ଶନ କରୁଥିଲା ଚତୁର୍ଦିଗରେ। ଯେପରି ତାର ଗୋଟିଏ ମୁହୂର୍ତ୍ତ ବିନା ଭଗବାନଙ୍କ ଦର୍ଶନରେ ବ୍ୟତୀତ ହୋଇନଥିଲା। ତେଣୁ ଏପରି ପରିସ୍ଥିତିରେ ପ୍ରକୃତ ପକ୍ଷେ ଯଦିଓ କଂସ ଅନୁକୂଳ ଭାବରେ ଭଗବାନଙ୍କର ଚିନ୍ତନ କରିନଥିଲା, ତଥାପି ବର୍ତ୍ତମାନ ଭୟରେ ଭଗବାନଙ୍କର ଦର୍ଶନ କରୁଛି, ତାଙ୍କର ଚିନ୍ତା କରୁଛି। ତେଣୁ ତାର ଯେଉଁ ସବୁ ଅପରାଧ ଥିଲା ସେ ଅପରାଧ ସବୁ ଖେଳ ହୋଇଗଲା, ନଷ୍ଟ ହୋଇଗଲା। ତେଣୁ ପ୍ରକୃତ ପକ୍ଷେ କୃଷ୍ଣଙ୍କ ପ୍ରତି ଶତ୍ରୁ ଭାବାପନ୍ନ ହିଁ ଭଗବାନଙ୍କର ଧାମକୁ ବା ମୁକ୍ତିକୁ ଯାଇ ପ୍ରାପ୍ତ ହୁଅନ୍ତି ନାହିଁ। ଅବଶ୍ୟ ପାଞ୍ଚ ପ୍ରକାର ମୁକ୍ତି ରହିଛି। ଗୋଟିଏ ହେଉଛି ସାୟୁଜ ମୁକ୍ତି, ଯାହା ଭଗବାନଙ୍କର ଜ୍ୟୋତିରେ ଲୀନ ହବ, ବ୍ରହ୍ମ ଜ୍ୟୋତିରେ ଲୀନ ହବ, ତାକୁ ବ୍ରହ୍ମଲୀନ ବୋଲି କହନ୍ତି। ତାହା ହେଉଛି ସାୟୁଜ ମୁକ୍ତି। ଆଉ ଗୋଟିଏ ମୁକ୍ତି ହେଉଛି ସାରୁତ୍ୟ ମୁକ୍ତି, ଅର୍ଥାତ୍ ଭଗବାନଙ୍କ ପରି ରୂପକୁ ପ୍ରାପ୍ତ ହିଁ ଭଗବାନଙ୍କ ଧାମରେ ପ୍ରବେଶ କରିବା। ଯେଉଁମାନେ ସାରୁତ୍ୟ ମୁକ୍ତିକୁ ପ୍ରାପ୍ତ ହୋଇଥାନ୍ତି ସେମାନେ ଭଗବାନଙ୍କ ଧାମରେ ପ୍ରବେଶ କରିପାରନ୍ତି ନାହିଁ। ଭଗବାନଙ୍କ ଧାମର ଚତୁର୍ଦିଗରେ ଭଗବାନଙ୍କ ଶରୀରରେ ଯେଉଁ ଜ୍ୟୋତି ନିର୍ଗତ ହେଉଛି, ସେ ଜ୍ୟୋତି ଭଗବାନଙ୍କର ଧାମକୁ ଚତୁର୍ଦିଗରୁ ଆବୃତ କରି ରଖିଥାଏ। ତେଣୁ ତାକୁ କୁହାଯାଏ ବ୍ରହ୍ମ ଜ୍ୟୋତି। ତେଣୁ ସାୟୁଜ୍ୟ ମୁକ୍ତି ପ୍ରାପ୍ତ ବ୍ୟକ୍ତିମାନେ ସେହି ବ୍ରହ୍ମ ଜ୍ୟୋତିରେ ହିଁ ଲୀନ ହୋଇଥାନ୍ତି, ଭଗବତ ଧାମ ଭିତରକୁ ପ୍ରବେଶ କରିପାରିନଥାନ୍ତି। କିନ୍ତୁ ଅନ୍ୟ ଚାରି ପ୍ରକାର ମୁକ୍ତି ପ୍ରାପ୍ତ ହୋଇଥିବା ବ୍ୟକ୍ତି ଭଗବତ ଧାମ ମଧ୍ୟରେ ପ୍ରବେଶ କରିଥାନ୍ତି, ଅର୍ଥାତ୍ ସେମାନେ ଭଗବାନଙ୍କର ପାର୍ଶ୍ୱଦ ଭାବରେ ଭଗବାନଙ୍କ ଲୋକରେ ନିବାସ କରିଥାନ୍ତି, ଭଗବାନଙ୍କୁ ଦର୍ଶନ କରିଥାନ୍ତି, ତାଙ୍କର ସେବାରେ ନିଜକୁ ନିଯୁକ୍ତ କରିଥାନ୍ତି। ତେଣୁ ସେ ଚାରି ପ୍ରକାର ଯେଉଁ ମୁକ୍ତି ରହିଛି, ସାରୁପ୍ୟ, ସାଲୋକ୍ୟ, ଶାସ୍ତି, ସାମିପ୍ୟ, ଏହି ଚାରି ପ୍ରକାର ମୁକ୍ତିକୁ ଭକ୍ତମାନେ ପ୍ରାପ୍ତ ହୋଇଥାନ୍ତି। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି, ଅର୍ଥାତ୍ ଜ୍ଞାନର ଅନୁସରଣ କରି ଭଗବାନଙ୍କର ନିରାକାର ସ୍ୱରୂପରେ ଉପାସନା କରିଥାନ୍ତି ଏବଂ ବ୍ରହ୍ମରେ ଲୀନ ହେବାର କାମନା ପୋଷଣ କରିଥାନ୍ତି, ସେମାନେ ଏହି ସାୟୁଜ ମୁକ୍ତିକୁ ପ୍ରାପ୍ତ ହୁଅନ୍ତି, ବ୍ରହ୍ମ ଜ୍ୟୋତିରେ ଲୀନ ହୋଇଥାନ୍ତି। ଯଦି ସେମାନେ ତାଙ୍କର ସାଧନାରେ ସିଦ୍ଧିକୁ ପ୍ରାପ୍ତ ହେବେ ହୋଇଥାନ୍ତି ତାହେଲେ ସେମାନେ ସାୟୁଜ ମୁକ୍ତିକୁ ପ୍ରାପ୍ତ ହେବେ। ସମସ୍ତେ ଯେକୌଣସି ନିରାକାରବାଦୀ ସାୟୁଜ ମୁକ୍ତିକୁ ପ୍ରାପ୍ତ ହୋଇପାରେ ନାହିଁ। ତେଣୁ କୁହାଯାଇଛି ଆରୁହେ କୃଷ୍ଣ ପରମ ପଦନ୍ତତଃ, କୃଚ୍ଛ ସାଧନା କରି ନିରାକାରବାଦୀମାନେ ଏହି ପରମପଦ ବ୍ରହ୍ମ ଜ୍ୟୋତିକୁ ପ୍ରାପ୍ତ ହୋଇଥାନ୍ତି, ଅତି ବେଶୀରେ ଏହି ବ୍ରହ୍ମ ଜ୍ୟୋତିରେ ଲୀନ ହୋଇଥାନ୍ତି, ଭଗବାନଙ୍କର ଧାମ ମଧ୍ୟରେ ପ୍ରବେଶ କରିବା ପାଇଁ ସେମାନେ ଯୋଗ୍ୟ ହୋଇପାରନ୍ତି ନାହିଁ। ତେଣୁ କ'ଣ ହୁଏ ସେମାନଙ୍କର ପରବର୍ତ୍ତୀ ଅବସ୍ଥିତି ନା, ପତନ୍ତି ଅଧ ଅନାବୃତ ଦୁଷ୍ମତ ଅଙ୍ଗ୍ରହ, ସେମାନେ ସେହି ବ୍ରହ୍ମ ଜ୍ୟୋତି ପଦରୁ କିଛି କାଳ ଅବସ୍ଥାନ କରିବା ପରେ ସେ ପଦରୁ ସେମାନଙ୍କର ପତନ ହୋଇଯାଏ, ଯେହେତୁ ସେମାନେ ଭଗବାନଙ୍କର ଚରଣ କବଳର ଅବମାନନା କରିଛନ୍ତି, ଭଗବାନଙ୍କର ରୂପ ଅଛି ବୋଲି ଗ୍ରହଣ କରିନାହାନ୍ତି ଜୀବନତା, ତେଣୁ ସେମାନଙ୍କର ଏପରି ଦୁରାବସ୍ଥା ହୋଇଥାଏ। ତେବେ ଯେଉଁମାନେ ଭଗବାନଙ୍କର ସ୍ୱରୂପରେ ବିଶ୍ୱାସ କରିଥାନ୍ତି, ଭଗବାନଙ୍କର ରୂପ ଅଛି ବୋଲି ବିଶ୍ୱାସ କରିଥାନ୍ତି ଏବଂ ଭଗବାନଙ୍କର ଶ୍ରୀ ବିଗ୍ରହ ମୂର୍ତ୍ତିର ଆରାଧନା କରିଥାନ୍ତି, ସେମାନେ ଭଗବତ ଧାମକୁ ପ୍ରାପ୍ତ ହୋଇଥାନ୍ତି, ଭଗବାନଙ୍କ ଧାମ ମଧ୍ୟରେ ପ୍ରବେଶର ଅଧିକାର ପାଇଥାନ୍ତି। ଯଦି ସେମାନେ ତାଙ୍କର ଭକ୍ତିରେ ପୂର୍ଣ୍ଣତାକୁ ପ୍ରାପ୍ତ ହୁଅନ୍ତି ତାହେଲେ ସେ ଭଗବତ ଧାମକୁ ପ୍ରାପ୍ତ ହେବେ। ତେଣୁ ସେମାନେ ଏହି ଚାରି ପ୍ରକାର ମୁକ୍ତିକୁ ପ୍ରାପ୍ତ ହୋଇଥାନ୍ତି। ତେବେ ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହୁଛନ୍ତି ଯେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ అనాదిరి ఆదిర్ గోవింద సర్వ కారణ కారణ. తను బ్రహ్మ నిధి కూతుంది భగవాన్ గోవింద కృష్ణ చెబుతుంది పరమేశ్వర, ఇతరికి దేవతమానకర మధ్య ఈశ్వర ఏం తంకర రూప రహిచి నిరాకార నుహండి. ଯେଉଁମାନେ ନିରାକାରବାଦୀ ସେମାନେ କେବଳ ଭଗବାନଙ୍କର ଜ୍ୟୋତିର ଦର୍ଶନ କରିଥାନ୍ତି, ତାଙ୍କର ରୂପର ଦର୍ଶନ କରିପାରନ୍ତି ନାହିଁ, ତେଣୁ ସେମାନେ ଭଗବାନଙ୍କୁ ନିରାକାର ସ୍ୱରୂପ ଜ୍ୟୋତିର୍ମୟ ବୋଲି କହିଥାନ୍ତି. କିନ୍ତୁ ବ୍ରହ୍ମା କହୁଛନ୍ତି ଭଗବାନଙ୍କର ରୂପ ରହିଛି ଏବଂ ସେ ରୂପ ହେଉଛି ସଚ୍ଚିଦାନନ୍ଦମୟ ରୂପ, ସତ୍ ଚିତ୍ ଏବଂ ଆନନ୍ଦମୟ ରୂପ. ଆମ ପରି ଭୌତିକ ରୂପ ଭଗବାନଙ୍କର ନାହିଁ, ଭୌତିକ ଶରୀର ନାହିଁ. ଏପରିକି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅବତରିତ ହୁଅନ୍ତି ଧରାପୃଷ୍ଠରେ, ସେତେବେଳେ ମଧ୍ୟ ମନୁଷ୍ୟ ରୂପରେ ଅବତରିତ ହେଲେ ମଧ୍ୟ ତାଙ୍କର ରୂପ ଦିବ୍ୟ ରୂପ ହୋଇଥାଏ. ଆମ ପରି ଭୌତିକ ରୂପ ଭଗବାନ କୃଷ୍ଣ ଗ୍ରହଣ କରିନଥାନ୍ତି. ସଚ୍ଚିଦାନନ୍ଦମୟ ଅର୍ଥାତ୍ ତାଙ୍କର ଶରୀର ଦିବ୍ୟ ନିତ୍ୟ ଶରୀର, କେବେ ନଷ୍ଟ ହୁଏ ନାହିଁ, କେବେ ବୃଦ୍ଧାବସ୍ଥା ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ପ୍ରାପ୍ତ ହୁଏ ନାହିଁ. ଏବଂ ଭଗବାନଙ୍କ ଶରୀର ନିତ୍ୟ, ଆମର ଶରୀର ହେଉଛି ଅନିତ୍ୟ. ଭୌତିକ ଶରୀର ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ପ୍ରାପ୍ତ ହେବା ପାଇଁ ବାଧ୍ୟ, କିନ୍ତୁ ଭଗବାନଙ୍କର ଶରୀର ତାହା ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ପ୍ରାପ୍ତ ହୁଏ ନାହିଁ. ତେଣୁ ଭଗବାନ ଶ୍ରୀକୃଷ୍ଣ ଯଦିଓ ଏହି ଧାରାପୃଷ୍ଠରେ 125 ବର୍ଷ ପର୍ଯ୍ୟନ୍ତ ଲୀଳା କରିଥିଲେ, ତେଣୁ ସେ କେବେ ବୃଦ୍ଧ ହୋଇନଥିଲେ ବା ରୋଗଗ୍ରସ୍ତ ହୋଇନଥିଲେ ବା ଜନ୍ମ ମୃତ୍ୟୁକୁ ପ୍ରାପ୍ତ ହୋଇନଥିଲେ. ତେବେ ଆମେ ଯେତେବେଳେ କହୁ ଭଗବାନଙ୍କର ଜନ୍ମ, ତାହା ପ୍ରକୃତ ସାଧାରଣ ମନୁଷ୍ୟ ଶିଶୁ ପରି ଭଗବାନଙ୍କର ଜନ୍ମ ହୁଏ, ସେ କଥା ଆମେ ଆଜି ଆଲୋଚନା କରିବା ଯେ ଭଗବାନ କିପରି ଭାବରେ ଜନ୍ମଗ୍ରହଣ କଲେ. ତେଣୁ ଭଗବାନଙ୍କର ଦିବ୍ୟ ରୂପ ରହିଛି ଏବଂ ଭକ୍ତମାନେ ହିଁ ଭଗବାନଙ୍କର ସେ ଦିବ୍ୟ ରୂପକୁ ଦର୍ଶନ କରିଥାନ୍ତି. ଯେଉଁମାନେ ଭକ୍ତ ନୁହନ୍ତି ସେମାନେ କେବେ ହେଲେ ଭଗବାନଙ୍କର ଏଇ ଦିବ୍ୟ ରୂପକୁ ଦର୍ଶନ କରିପାରନ୍ତି ନା ବା ଭଗବାନଙ୍କୁ ଜାଣିପାରନ୍ତି ନା. ତେଣୁ ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ଭଗବତ ଗୀତାରେ କହୁଛନ୍ତି ଭକ୍ତାମାନ ବି ଜାଣନାହାନ୍ତି, କେବଳ ଭକ୍ତି ବିଧି ଦ୍ୱାରା ହିଁ ମୋତେ ଜଣେ ଜାଣିପାରିବେ, ଭକ୍ତି ଦ୍ୱାରା ମୁଁ ଲଭ୍ୟ ହେବି, ମୋତେ ଜଣେ ଲାଭ କରିପାରିବେ. ତେଣୁ ଭକ୍ତମାନେ ଏଇ ଚାରି ପ୍ରକାର ମୃତ୍ୟୁକୁ ପ୍ରାପ୍ତ ହୋଇଥାନ୍ତି, ତାହା ହେଉଛି ସାରୁକ ଅର୍ଥାତ୍ ଭଗବାନଙ୍କ ପରି ରୂପକୁ ପ୍ରାପ୍ତ ହେବ, ଶାଲୋକ୍ୟ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବ, ସାମିତ୍ୟ ଭଗବାନଙ୍କର ନିକଟରେ ରହି ତାଙ୍କର ସେବା କରିବା, ସମୀପରେ ରହି ପାର୍ଶ୍ୱଦ ହେବା ଭଗବାନ, ଏବଂ ଶାସ୍ତ୍ରୀ ଭଗବାନଙ୍କ ପରି ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହେବ. ତେଣୁ ଏ ଚାରି ପ୍ରକାର ମୁକ୍ତି ଭକ୍ତମାନଙ୍କ ପାଇଁ ପ୍ରାପ୍ତ ହୋଇଥାନ୍ତି ଏବଂ ସାହିତ୍ୟ ମୁକ୍ତି ବ୍ରହ୍ମ ଜ୍ୟୋତିରେ ଲୀନ ହେବା କେବଳ ନିରାକାର ରବିମାନେ ପ୍ରାପ୍ତ ହୋଇଥାନ୍ତି. ତେଣୁ ଏଠାରେ ଆମେ ଦେଖିବା ଯେ କଂସ ଯଦିଓ ସେ ଭଗବାନଙ୍କୁ ଭୟ କରୁଥିଲା, କିନ୍ତୁ ସେ ସଦାବେଳେ ଭଗବାନଙ୍କର ଚିନ୍ତନ କରୁଥିଲା, ଧ୍ୟାନ କରୁଥିଲା, ତେଣୁ ସବୁ ସମୟରେ ସେ କେବଳ ଭଗବାନଙ୍କର ହିଁ ଦର୍ଶନ କରୁଥିଲେ, ଜଗତ ସମସ୍ତ ଜଗତରେ ଯେଉଁଠାକୁ ସେ ଦେଖୁଥିଲା ସେଠାରେ ଭଗବାନଙ୍କ ରୂପକୁ ଦର୍ଶନ କରୁଥିଲେ, ଯଦିଓ ଭକ୍ତିଭାବରେ ନୁହେଁ କିନ୍ତୁ ଭୟ ଦ୍ୱାରା ତଥାପି ସେ ଭଗବାନଙ୍କର ଚିନ୍ତା କରୁଥିଲା ଆଉ ତାଙ୍କ ରୂପରେ ଦର୍ଶନ କରୁଥିଲେ, ଯାହାଫଳରେ ତାର ସବୁ ଅପରାଧ ଛାଳନ ହୋଇଯାଇଛି. ତେଣୁ ପ୍ରକୃତ ପକ୍ଷେ କଂସ ସାହିତ୍ୟ ମୁକ୍ତିକୁ ପ୍ରାପ୍ତ ନାହିଁ, ସେ ସାରୁକ୍ୟ ମୁକ୍ତିକୁ ପ୍ରାପ୍ତ ହେଲା. ସାଧାରଣତଃ ଅସୁରମାନେ ଯେଉଁମାନେ ଭଗବାନଙ୍କ ଦ୍ୱାରା ନିହତ ହୋଇଥାନ୍ତି କୃଷ୍ଣଙ୍କ ଦ୍ୱାରା, ସେମାନେ ସାହିତ୍ୟ ମୁକ୍ତିକୁ ହିଁ ପ୍ରାପ୍ତ ହୋଇଥାନ୍ତି, କିନ୍ତୁ କଂସ ଯେହେତୁ ଭଗବାନଙ୍କର ଚିନ୍ତନ ଭୟ ଦ୍ୱାରା ହେଲେ ମଧ୍ୟ ସବୁ ସମୟରେ କରୁଥିଲା ଏବଂ ଭଗବାନଙ୍କ ରୂପର ଦର୍ଶନ କରୁଥିଲା, ତେଣୁ ତାର ସମସ୍ତ ଅପରାଧ କ୍ଷାଳନ ହୋଇଥିବା ହେତୁ ପ୍ରକୃତରେ କଂସ ସାରୁକ୍ୟ ମୃତ୍ୟୁକୁ ପ୍ରାପ୍ତ ହେଲା. ଏହା ଥିଲା ଭଗବାନ କୃଷ୍ଣଙ୍କର କଂସ ପ୍ରତି ବିଶେଷ କୃପା, ଯେପରି ଉତ୍ତମ ରାକ୍ଷସକୁ ଭଗବାନ ବଧ କରି ତାକୁ ମାତୃପଦ ପ୍ରଦାନ କଲେ ନିଜ ଦାନରେ। ସେହିପରି କଂସ ମଧ୍ୟ ସାରୁପ ମୃତ୍ୟୁକୁ ପ୍ରାପ୍ତ ହେଲା, ଭଗବାନଙ୍କ ପରି ରୂପ ଗ୍ରହଣ କରି ଭଗବାନଙ୍କ ଧାମରେ ପ୍ରବେଶ କଲେ, ଯେହେତୁ ତାର ସବୁ ଅପରାଧ ଦୂର ହେଇଯାଇଛି। ତେବେ ସେହି କଂସ ବର୍ତ୍ତମାନ ଭୟ ବିଭଳିତ ହେଇ ସବୁ ସମୟରେ ସେ ଭଗବାନଙ୍କର ଚିନ୍ତା କରୁଛି ଏବଂ ଦର୍ଶନ କରୁଛି। ଏଣେ ଦେବକୀଙ୍କ ଗର୍ଭରେ ଭଗବାନ ରହି ଯେତେବେଳେ ସମୟ ଅତିକ୍ରାନ୍ତ ହେଉଛି, ଭଗବାନଙ୍କ ଆବିର୍ଭାବର ସମୟ ହେଇଆସିଲାଣି, ତାର ପୂର୍ବରୁ ଦେବତାମାନେ ସେଇ ବନ୍ଦୀ ଗୃହକୁ ଆସି ସେଠାରେ ଭଗବାନଙ୍କର ସ୍ତୁତି କରୁଛନ୍ତି। ଦେବତାମାନଙ୍କ ମଧ୍ୟରେ ବ୍ରହ୍ମା, ଶିବ ଏବଂ ଅନ୍ୟ ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର ଆଦି ଏମାନେ ସମସ୍ତେ ଏକସାଥିରେ ସବୁ ଆସିଛନ୍ତି। ନାରଦ ମଧ୍ୟ ତାଙ୍କ ସହିତ ରହିଛନ୍ତି। ଏମାନେ ସମସ୍ତେ ଆସି ବନ୍ଦୀ ଗୃହରେ ଅଦୃଶ୍ୟରେ ରହି ଦେବକୀଙ୍କ ହୃଦୟରେ ସ୍ଥିତ ବା ଦେବକୀଙ୍କ ଗର୍ଭରେ ସ୍ଥିତ ଭଗବାନଙ୍କର ସ୍ତୁତି କରୁଛନ୍ତି ଦେବତାମାନେ। ଏଥିରୁ ଆମେ ଜାଣିପାରିବା ଯେ ପ୍ରକୃତ ପକ୍ଷେ ଦେବତାମାନେ ସ୍ୱର୍ଗତ ନୁହନ୍ତି। ଯେଉଁମାନେ ଦେବତାମାନଙ୍କର ଉପାସନା କରିଥାନ୍ତି ସେମାନେ ଦେବତାମାନଙ୍କ ଠାରୁ ଯେଉଁ ବରଦାନ ପ୍ରାପ୍ତ ହୋଇଥାନ୍ତି ସେମାନଙ୍କର ସେ ବରଦାନ ଅସ୍ଥାୟୀ କ୍ଷଣିକ। ଅନେକ ସମୟରେ ଦେଖାଯାଏ ଯେ ଲୋକମାନେ କେହି ଦୁର୍ଗାଙ୍କର ଉପାସନା କରିଥାନ୍ତି, କେହି ଇନ୍ଦ୍ର, ବରୁଣ, କୁବେର, ସୂର୍ଯ୍ୟଙ୍କର ଉପାସନା କରିଥାନ୍ତି, କେହି ଶିବଙ୍କର ଉପାସନା କରିଥାନ୍ତି, ବା କେହି ଗଣେଶ, କାର୍ତ୍ତିକେୟଙ୍କର ଉପାସନା କରିଥାନ୍ତି। ସେ ବିଭିନ୍ନ ପ୍ରକାର ଉପାସକ ଅଛନ୍ତି, ଦେବ ଉପାସକ। କିନ୍ତୁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ଯେଉଁମାନେ ଦେବତାମାନଙ୍କର ଉପାସନା କରିଥାନ୍ତି ସେମାନେ ସେତେ ବୁଦ୍ଧିମାନ ନୁହନ୍ତି। ଅନ୍ତବନ୍ତ ଫଳନ୍ତେ ତଦ୍ ଭଗବତୀ ଅଳ୍ପମେଧତା, ତେଣୁ ସେମାନେ ସେତେ ବୁଦ୍ଧିମାନ ନୁହନ୍ତି, ସେମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ, ତେଣୁ ଦେବତାମାନଙ୍କର ଉପାସନା କରିଥାନ୍ତି ଏବଂ ଦେବତାମାନଙ୍କଠାରୁ ଯେଉଁ ଫଳ ପ୍ରାପ୍ତ ହୁଅନ୍ତି ଅନ୍ତବନ୍ତ ଫଳନ୍ତେ ସେ ଫଳର ଅନ୍ତ ରହିଛି, ତାହା ନିତ୍ୟ ଫଳ ପ୍ରଦାନ କରିବା ପାଇଁ ଅସମର୍ଥ। ଦେବତାମାନେ ପ୍ରକୃତ ପକ୍ଷେ ଯେଉଁ ଶକ୍ତି ପ୍ରାପ୍ତ ହୋଇଛନ୍ତି ଭଗବାନ କୃଷ୍ଣଙ୍କଠାରୁ ସେ ଶକ୍ତି ପ୍ରାପ୍ତ ହୋଇଛନ୍ତି, ସେମାନଙ୍କର ନିଜସ୍ୱ କୌଣସି ଶକ୍ତି ନାହିଁ, ତେଣୁ ସେମାନେ ଯେଉଁ ଫଳ ଦିଅନ୍ତି ତାହା ଅସ୍ଥାୟୀ ହୋଇଥାଏ। ମୃତ୍ୟୁ ସଙ୍ଗେ ସଙ୍ଗେ ସେ ବରଦାନ ମଧ୍ୟ ନଷ୍ଟ ହୋଇଯାଏ ଏବଂ ବ୍ୟକ୍ତି ମୃତ୍ୟୁକୁ ପ୍ରାପ୍ତ କରି ପୁଣି ନିଜର ପାପକର୍ମ ପାଇଁ ଯମରାଜ ନିକଟକୁ ଯାଇ ନର୍କରେ ଦଣ୍ଡିତ ହୋଇ ପୁଣି ଭୌତିକ ସଂସାରରେ ଜନ୍ମଗ୍ରହଣ କରେ। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣ ବା ବିଷ୍ଣୁଙ୍କର ଭକ୍ତ ସେମାନଙ୍କର ଯେଉଁ ଫଳ ସେମାନେ ଯେଉଁ ପ୍ରାପ୍ତ ହୁଅନ୍ତି ସେ ଫଳ ହେଉଛି ସ୍ଥାୟୀ ଏବଂ ନିତ୍ୟ, ଅର୍ଥାତ୍ ସେମାନେ ମୃତ୍ୟୁ ପରେ ଯମରାଜଙ୍କ ନିକଟକୁ ନ ଯାଇ ସେମାନେ ସିଧା ଭଗବାନଙ୍କର ଧାମକୁ ପ୍ରାପ୍ତ ହୋଇଥାନ୍ତି। ସେମାନଙ୍କର ଭୌତିକ ସଂସାରରେ ଆଉ ଜନ୍ମ ମୃତ୍ୟୁ ହୁଏ ନା, ସେମାନେ ବାରମ୍ବାର ଭୌତିକ ସଂସାରରେ ଜନ୍ମଗ୍ରହଣ କରି ଏହି ସଂସାରର ଜନ୍ମ ମୃତ୍ୟୁର କଷ୍ଟ ଭୋଗ କରନ୍ତି ନା। ତେଣୁ ଯେଉଁମାନେ ବୈଷ୍ଣବ ସେମାନଙ୍କ ଉପାସନାର ଫଳ ହେଉଛି ନିତ୍ୟ, ସେଥିପାଇଁ କୁହାଯାଇଛି ବୈଷ୍ଣବମାନେ ବଡ଼ ବୁଦ୍ଧିମାନ, କୃଷ୍ଣ ଭକ୍ତ ବଡ଼ ଚତୁର। ଯେଉଁମାନେ କୃଷ୍ଣଙ୍କର ଭକ୍ତ ସେମାନେ ବହୁତ ବୁଦ୍ଧିମାନ, କାରଣ ସେମାନେ ନିତ୍ୟ ଫଳକୁ ପ୍ରାପ୍ତ ହୋଇଥାନ୍ତି, ନିତ୍ୟ ଆନନ୍ଦକୁ ପ୍ରାପ୍ତ ହୋଇଥାନ୍ତି, ସବୁଦିନ ପାଇଁ ଭୌତିକ ସଂସାରର ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଥାନ୍ତି। କିନ୍ତୁ ଦେବତା ଉପାସକମାନେ ବାରମ୍ବାର ଏହି ସଂସାରରେ ଜନ୍ମଗ୍ରହଣ କରି ବାରମ୍ବାର ଜନ୍ମ ମୃତ୍ୟୁ ଜରାଜର କଷ୍ଟକୁ ଭୋଗ କରିଥାନ୍ତି। ତେଣୁ ବର୍ତ୍ତମାନ ଆମେ ଦେଖିବା ଯେ ସେହି ଦେବତାମାନେ ଭଗବାନଙ୍କର କୃଷ୍ଣଙ୍କର ଦେବକୀଙ୍କ ଗର୍ଭରେ ସ୍ଥିତିକୁ ଜ୍ଞାତ ହୋଇ ସେମାନେ ସମସ୍ତେ ଆସିଛନ୍ତି ଭଗବାନଙ୍କର ଭଗବାନଙ୍କୁ ସ୍ତୁତି କରିବା ପାଇଁ, କାରଣ ଭଗବାନଙ୍କର ଆବିର୍ଭାବ ଦେବତାମାନଙ୍କର ଏବଂ ସଂସାରର ମଙ୍ଗଳ ପାଇଁ ଉଦ୍ଦେଶ୍ୟ। ତେଣୁ ଦେବତାମାନେ ତାଙ୍କର ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଯିଏକି ହେଉଛନ୍ତି ଦେବଦେବ, ଦେବତାମାନଙ୍କର ମଧ୍ୟ ପ୍ରଭୁ, ତେଣୁ ସେମାନେ ସମସ୍ତେ ଆସିଛନ୍ତି ଭଗବାନଙ୍କ ପ୍ରତି ନିଜର କୃତଜ୍ଞତା ଏହି ସ୍ତୁତି ମାଧ୍ୟମରେ ବ୍ୟକ୍ତ କରିବା ପାଇଁ, ଯେ ଭଗବାନ ଦେବ କାର୍ଯ୍ୟ ସିଦ୍ଧି ପାଇଁ ସଂସାରକୁ ପାପୀମାନଙ୍କର ଭାରରୁ ଲାଘବ କରିବା ପାଇଁ ଭଗବାନ ଆବିର୍ଭୂତ ହେବାକୁ ଯାଉଛନ୍ତି। ତେଣୁ ଦେବତାମାନଙ୍କର ଭଗବାନଙ୍କୁ ସ୍ତୁତି କରିବା ଯଥାର୍ଥ, ସେମାନେ ତାଙ୍କର କୃତଜ୍ଞତା ବ୍ୟକ୍ତ କରୁଛନ୍ତି ଭଗବାନଙ୍କ ନିକଟରେ। ତେଣୁ ଦେବତାମାନେ ଯେତେବେଳେ ଭଗବାନଙ୍କର ସ୍ତୁତି କରୁଛନ୍ତି ବ୍ରହ୍ମା ଶିବ ଆଦିଙ୍କ ଅଧ୍ୟକ୍ଷତାରେ, ତେଣୁ ସେମାନେ କହୁଛନ୍ତି ଯେ ସତ୍ୟଗତଂ ସତ୍ୟ ପରମନ୍ତ୍ରୀ ସତ୍ୟଂ ସତ୍ୟ ଯୋନି ନିହିତଙ୍କ ସତ୍ୟ। ତେଣୁ ଦେବତାମାନେ କହୁଛନ୍ତି ହେ ପ୍ରଭୁ, ଆପଣ ହେଉଛନ୍ତି ସତ୍ୟବ୍ରତ, ଆପଣ ଯେଉଁ ବ୍ରତ ବା ପ୍ରତିଜ୍ଞା କରିଥାନ୍ତି ତାହାକୁ ପାଳନ କରିଥାନ୍ତି। ଯେପରି ଭଗବାନ କୃଷ୍ଣଙ୍କର ପ୍ରତିଜ୍ଞା ଭଗବତ ଗୀତାରେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ବିବେକେ। ତେଣୁ ଭଗବାନ କହୁଛନ୍ତି ଯେ ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମ ଚତୁର୍ଦିଗରେ ପରିବ୍ୟାପ୍ତ ହୁଏ, ସେତେବେଳେ ଧର୍ମ ସଂସ୍ଥାପନ କରିବା ପାଇଁ ମୁଁ ଆବିର୍ଭୂତ ହୋଇଥାଏ। ତେଣୁ ଭଗବାନ ଧର୍ମ ସଂସ୍ଥାପନ କରିବା ସହିତ ସେ ଅସୁରମାନଙ୍କର ମଧ୍ୟ ବଧ କରିଥାନ୍ତି, ନିଜର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିଥାନ୍ତି। ତେଣୁ ଏକ ସମୟରେ ଭଗବାନ ଅନେକ କାର୍ଯ୍ୟ ସାଧିତ କରିଥାନ୍ତି, କେବଳ ଭଗବାନ ଗୋଟିଏ ଉଦ୍ଦେଶ୍ୟରେ ଅବତରିତ ହୁଅନ୍ତି ନାହିଁ, ଅନେକ ସମୟରେ ଅନେକ ଏକ ସମୟରେ ଅନେକ କାର୍ଯ୍ୟ ସାଧିତ କରିବା ପାଇଁ ଅବତରିତ ହୋଇଥାନ୍ତି। ନିଜର ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କୁ ଆନନ୍ଦ ପ୍ରଦାନ କରିବା ଏବଂ ତା ସହିତ ଧର୍ମର ରକ୍ଷା, ଧର୍ମ ସଂସ୍ଥାପନ ଏବଂ ଅସୁରମାନଙ୍କର ବିନାଶ। ତେଣୁ ଭଗବାନ ଏ ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଅବତରିତ ହୋଇଥାନ୍ତି ଏବଂ ଠିକ୍ ସେହିପରି ଭଗବାନ ଯେପରି ଘୋଷଣା କରୁଛନ୍ତି ଭଗବତ ଗୀତାରେ, ଅର୍ଜୁନ କହୁଛନ୍ତି ଘୋଷଣା କରିବା ପାଇଁ, ଅର୍ଜୁନ ପ୍ରତି ଜାଣି ହିଁ ନ ମେ ଭକ୍ତା ପ୍ରଣଶ୍ୟତି, ଅର୍ଜୁନ ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ ଯେ ମୋର ଭକ୍ତର କେବେ ବିନାଶ ହେବ ନା। ତେଣୁ ଭଗବାନ ନିଜର ଭକ୍ତକୁ ସବୁ ସମୟରେ ରକ୍ଷା କରିଥାନ୍ତି ବିଭିନ୍ନ ବିପଦ, ଯେତେବେଳେ ଭକ୍ତ ତାଙ୍କ ଉପରେ ନିର୍ଭରଶୀଳ ହୁଏ ଭଗବାନ ତାକୁ ରକ୍ଷା କରିଥାନ୍ତି। ବା ଯଦି କୌଣସି ଭକ୍ତ ବା ବ୍ୟକ୍ତି ଭଗବାନଙ୍କର ଶରଣାଗତ ହୁଏ, ଏପରିକି ରାମାୟଣରେ ବର୍ଣ୍ଣନା ରହିଛି ଯେ ଯେତେବେଳେ ବିଭୀଷଣ ଆସିଲେ ଲଙ୍କାରୁ ପ୍ରତାଡ଼ିତ ହୋଇ ରାବଣ ଦ୍ୱାରା ବିତାଡ଼ିତ ହୋଇ ଭଗବାନ ରାମଚନ୍ଦ୍ରଙ୍କ ନିକଟକୁ ଆସିଲେ ଶରଣ ଗ୍ରହଣ କରିବା ପାଇଁ, ସେତେବେଳେ ଭଗବାନ ରାମଙ୍କର ପାର୍ଷଦମାନଙ୍କ ମଧ୍ୟରେ କେତେକ ଥିଲେ ଯେଉଁମାନେ ଭଗବାନଙ୍କୁ ବାରଣ କରିଥିଲେ ଯେ ବିଭୀଷଣ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ, ଯେହେତୁ ସେ ଶତ୍ରୁପକ୍ଷର ବ୍ୟକ୍ତି ଏବଂ ବିଶେଷ ଭାବରେ ରାବଣର ଭ୍ରାତା, ତେଣୁ ତା ଉପରେ ବିଶ୍ୱାସ କରିବା ଉଚିତ ନୁହେଁ ବା ତାକୁ ଗ୍ରହଣ କରିବା ଉଚିତ ନୁହେଁ। ସେତେବେଳେ ଭଗବାନ ରାମଚନ୍ଦ୍ର କହିଥିଲେ ଯେ ଶତ୍ରୁ ଏବ ପ୍ରପନ୍ନୟ, ଯଦି କେହି ଜୀବନରେ ଥରେ ମାତ୍ର ମୋର ପ୍ରପନ୍ନ ହୋଇଥାଏ, ମୋର ଶରଣାଗତ ହୋଇଥାଏ ଏବଂ ସ୍ତବା ସ୍ମିତି ନ ଯାଚେ, ଏବଂ ମୋର ଶରଣାଗତ ହିଁ ଯଦି ସେ ବ୍ୟକ୍ତି ମୋତେ କୁହେ ଯେ ହେ ପ୍ରଭୁ ମୁଁ ଆଜିଠାରୁ ଆପଣଙ୍କର ହେବି, ଆପଣଙ୍କ ଆଶ୍ରୟରେ ରହିବି, ଆପଣଙ୍କର ଲୋକ ହେବି। ମୁଁ ବର୍ତ୍ତମାନ ଆପଣଙ୍କ ଚରଣରେ ଶରଣାଗତ, ତେଣୁ ଆଜିଠାରୁ ମୁଁ ଆପଣଙ୍କର, ମୋର ଆଉ ଏ ସଂସାରରେ କେହି ନାହାନ୍ତି। ତାହେଲେ ସେପରି ବ୍ୟକ୍ତି ବ୍ୟକ୍ତିକୁ ମୁଁ କଣ କରେ, ଅଭୟମ ସର୍ବଦା ତସ୍ମୈ ଦଦାମି। ମୁଁ ସେପରି ବ୍ୟକ୍ତିକୁ ଅଭୟ ପ୍ରଦାନ କରିଥାଏ, ଅର୍ଥାତ୍ ତାର କୌଣସି ଭୟ ଆଉ ସଂସାରରେ ରହେ ନା। ଶତ୍ରୁ ଭୟ ବା ମୃତ୍ୟୁର ଭୟ ବା ଯେକୌଣସି ପ୍ରକାର ବିପଦ ତାର ରହେ ନା। ମୁଁ ତାକୁ ସେ ବିପଦରୁ, ଶତ୍ରୁ ଭୟରୁ, ମୃତ୍ୟୁ ଭୟରୁ ତାକୁ ରକ୍ଷା କରିଥାଏ। ତାହେଲେ ହୁଏତ କେହି କହିବେ ଯେ ଭକ୍ତମାନଙ୍କର କଣ ମୃତ୍ୟୁ ହୁଏନି, ତାହେଲେ ଭଗବାନ କିପରି ରକ୍ଷା କରୁଛନ୍ତି ଭକ୍ତମାନଙ୍କୁ? ନା, ଭଗବାନ ଭକ୍ତମାନଙ୍କର ମୃତ୍ୟୁ ହେଉଛି କେବଳ ଭଗବତ ଧାମ ଯିବା ପାଇଁ ଏକ ସିଡ଼ି ସଦୃଶ, ପାହାଚ ସଦୃଶ। ଯେତେବେଳେ ଜଣେ ଅଭକ୍ତର ମୃତ୍ୟୁ ହେଉଛି, ଯେ ଭଗବାନଙ୍କର ଭକ୍ତ ନୁହେଁ, ତାର ଯେତେବେଳେ ମୃତ୍ୟୁ ହେଉଛି, ତା ନିକଟକୁ କେଉଁମାନେ ଆସୁଛନ୍ତି ନେବା ପାଇଁ? ଯମଦୂତମାନେ। ଯମଦୂତମାନେ ଅଭକ୍ତମାନଙ୍କର ଆତ୍ମାକୁ ଶରୀରରୁ ବାହାର କରି ଯମରାଜଙ୍କ ନିକଟକୁ ନେଇଯାଉଛନ୍ତି ଦଣ୍ଡିତ କରିବା ପାଇଁ। ତେଣୁ ସେ ବ୍ୟକ୍ତି ନିଜର ପାପକର୍ମ ପାଇଁ ନର୍କରେ ଦଣ୍ଡିତ ହେବ, ତାପରେ ପୁଣି ଏ ଭୌତିକ ସଂସାରରେ ତାର ପାପକର୍ମ ଅନୁସାରେ ପୁଣି ଜନ୍ମ ଗ୍ରହଣ କରିବ। ତେଣୁ ଅଭକ୍ତମାନଙ୍କର ମୃତ୍ୟୁ ହେଉଛି ଆହୁରି ଅଧିକ କଷ୍ଟ ଭୋଗ କରିବା ପାଇଁ, ଦଣ୍ଡିତ ହେବା ପାଇଁ। କିନ୍ତୁ ଭକ୍ତମାନଙ୍କର ଯେତେବେଳେ ମୃତ୍ୟୁ ହେଉଛି, ସେତେବେଳେ ସେମାନଙ୍କୁ ନେବା ପାଇଁ କିଏ ଆସୁଛନ୍ତି? ନା, ବିଶ୍ୱଦୂତମାନେ ଆସୁଛନ୍ତି। ଯମଦୂତମାନଙ୍କର ଭଗବତ ଭକ୍ତମାନଙ୍କ ଉପରେ ଅଧିକାର ନାହିଁ, ଏହା ଯମରାଜଙ୍କର ଆଦେଶ। ଯମରାଜ ଷ୍ଟାଣ୍ଡିଂ ଇନ୍ଷ୍ଟ୍ରକ୍ସନ୍ ଦେଇଛନ୍ତି ତାଙ୍କର ଦୂତମାନଙ୍କୁ, ଯେ ଯମଦୂତମାନେ ଭକ୍ତମାନଙ୍କ ନିକଟକୁ କେବେ ଯିବେ ନାହିଁ। ଏବଂ କେଉଁମାନଙ୍କ ନିକଟକୁ ଯିବେ? ଯମରାଜ କହିଛନ୍ତି, ଜିହ୍ୱାନ ଭକ୍ତି ଭଗବତ ନାମ ଗୁଣ ଧ୍ୟେୟ। ଯେ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କର ନାମ ଉଚ୍ଚାରଣ କରୁନାହିଁ, ଚେତନ ସ୍ମରତି ତତ୍ଚରଣ ଅରବିନ୍ଦମ, ଯେଉଁମାନଙ୍କର ଚେତନା ବା ମନ ଭଗବାନ କୃଷ୍ଣଙ୍କର ଚରଣ କମଳର ସ୍ମରଣ କରୁନାହିଁ। କୃଷ୍ଣ ନମେତି ଯାଅ ଚିରଳେ କଦାପି, ଭଗବାନ କୃଷ୍ଣଙ୍କ ଚରଣରେ ଯାହାର ମସ୍ତକ ପ୍ରଣାମ କରିବା ପାଇଁ ନମିତ ହୁଅନ୍ତି, ତାନ ଆନୟଧ୍ୟ ଅସତଂ ଅକୃତ ବିଷ୍ଣୁ କୃତ୍ୟା। ତେଣୁ ଯମରାଜ କହୁଛନ୍ତି ନିଜର ଦୂତମାନଙ୍କୁ, ଯେ ହେ ଦୂତଗଣ, ତୁମେ ସେହି ଲୋକମାନଙ୍କୁ ଆଣିବ ମୋ ନିକଟକୁ ଯେଉଁମାନେ ବିଷ୍ଣୁ କୃତ୍ୟ କରୁନାହାନ୍ତି, ଭଗବାନ ବିଷ୍ଣୁଙ୍କର ସେବା କରୁନାହାନ୍ତି, ଭକ୍ତି ଆଚରଣ କରୁନାହାନ୍ତି, ଯେଉଁମାନେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କ ଚରଣରେ ପ୍ରଣାମ କରୁନାହାନ୍ତି, ଯେଉଁମାନେ ତାଙ୍କର ନାମ ନେଉନାହାନ୍ତି ବା ତାଙ୍କର ସ୍ମରଣ କରୁନାହାନ୍ତି, ସେଇମାନଙ୍କୁ ମୋ ନିକଟକୁ ଆଣିବ। ତେଣୁ ଭକ୍ତମାନଙ୍କର ଯେତେବେଳେ ମୃତ୍ୟୁ ହୁଏ, ସେତେବେଳେ ବିଶ୍ୱଦୂତମାନେ ଆସନ୍ତି ବିମାନ ଧରି ବୈକୁଣ୍ଠରୁ ଭକ୍ତମାନଙ୍କୁ ନେବା ପାଇଁ। ତେଣୁ ଭକ୍ତମାନେ ଏଇ ମୃତ୍ୟୁ, ତାଙ୍କର କେବଳ ଶରୀର ପରିବର୍ତ୍ତନ ହୁଏ ମୃତ୍ୟୁ ଦ୍ୱାରା, ଅର୍ଥାତ୍ ଏ ଭୌତିକ ଶରୀରକୁ ସେମାନେ ତ୍ୟାଗ କରି ଦିବ୍ୟ ଶରୀର ସଙ୍ଗେ ସଙ୍ଗେ ଗ୍ରହଣ କରି ସେ ବିମାନରେ ଆରୋହଣ କରନ୍ତି ବୈକୁଣ୍ଠ ଧାମ ଯିବା ପାଇଁ। ଏବଂ ଅନେକ ସମୟରେ ସେହି ଶରୀର ପରିବର୍ତ୍ତନ ହୋଇଯାଏ ଦିବ୍ୟ ଶରୀର ଭକ୍ତମାନଙ୍କ, ସେମାନଙ୍କୁ ଶରୀର ତ୍ୟାଗ କରିବାକୁ ମଧ୍ୟ ପଡ଼େନି। ଯେପରି ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଯେତେବେଳେ ତାଙ୍କର ମୃତ୍ୟୁର ସମୟ ସେ ଉପସ୍ଥିତ ହେଲା, ସେହି ଶରୀର ତାଙ୍କର ପରିବର୍ତ୍ତିତ ହୋଇଗଲା ଦିବ୍ୟ ଶରୀର, ସେହି ଶରୀରରେ ସେ ଆରୋହଣ କଲେ ବୈକୁଣ୍ଠର ବିମାନ, ବୈକୁଣ୍ଠ ଯିବା ପାଇଁ ବିଷ୍ଣୁ ଦୂତମାନେ ଆସିଲେ ତାଙ୍କୁ ନେବା। ତେଣୁ ସେଥିପାଇଁ ଭକ୍ତମାନଙ୍କର ମୃତ୍ୟୁ ପ୍ରକୃତ ସାଧାରଣ ଅଭକ୍ତମାନଙ୍କର ମୃତ୍ୟୁ ପରି ନୁହେଁ, ସେମାନଙ୍କର ମୃତ୍ୟୁ ଭଗବତ ଧାମ ଯିବା ପାଇଁ ଏକ ସିଡ଼ିର ପାହାଚ ସଦୃଶ। ତେଣୁ ଭଗବାନ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରିଥାନ୍ତି, ତାଙ୍କୁ ଏପରି ଗତି ପ୍ରଦାନ କରିଥାନ୍ତି, ନିଜ ଧାମକୁ ପ୍ରଦାନ କରିଥାନ୍ତି। ତେଣୁ ଭଗବାନ ରାମଚନ୍ଦ୍ର କହିଲେ ଯେ ମୋର ହେଉଛି ଏତତ୍ ବ୍ରତଂ ମନ, ମୋର ହେଉଛି ବ୍ରତ ଯେ ଥରେ ମୋର ଚରଣରେ ଶରଣ ଗ୍ରହଣ କରିବ ଏବଂ କହିବ ଯେ ପ୍ରଭୁ ମୁଁ ଆଜିଠାରୁ ଆପଣଙ୍କର ଆପଣଙ୍କ ଆଶ୍ରମ ରହିଲି, ମୋର ଆଉ ସଂସାରରେ କେହି ନାହାନ୍ତି, ତାହେଲେ ମୁଁ ସେପରି ଭକ୍ତକୁ ଅଭୟ ପ୍ରଦାନ କରିବି। ତେଣୁ ଭଗବାନ ରାମଚନ୍ଦ୍ର ବିଭୀଷଣଙ୍କୁ ଗ୍ରହଣ କଲେ, ଯେତେବେଳେ ସେ ଶରଣାଗତ ହେଲା ତାଙ୍କର, ଏ ହେଉଛି ଭଗବାନଙ୍କର ପ୍ରତିଜ୍ଞା। ତେଣୁ ଭଗବାନଙ୍କୁ ସତ୍ୟବ୍ରତ ବୋଲି କୁହାଯାଇଛି, ସେ ନିଜର ପ୍ରତିଜ୍ଞାଙ୍କୁ ସେ ରକ୍ଷା କରିଥାନ୍ତି ଏବଂ ତା ସହିତ ସତ୍ୟ ପରମ। ଭଗବାନ ହେଉଛନ୍ତି ପରମ ସତ୍ୟ, ସମସ୍ତ ସତ୍ୟମାନଙ୍କ ଭିତରେ ପରମ ସତ୍ୟ ହେଉଛନ୍ତି ଭଗବାନ। ଅର୍ଥାତ୍ ଆମେ ଦେଖିଲା ଏ ସଂସାରରେ ଯାହା କିଛି ବି ସୃଷ୍ଟି ହେଉଛି, ସଂସାର ଏ ଭୌତିକ ସଂସାର ଏବଂ ଆଧ୍ୟାତ୍ମିକ ସଂସାର, ଆଧ୍ୟାତ୍ମିକ ଜଗତ ଭଗବାନଙ୍କର ଧାମ, ଏ ସବୁର ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଗୀତାରେ ଭଗବାନ କହୁଛନ୍ତି ଅହଂ ସର୍ବତ୍ର ପ୍ରଭବ ମତ ସର୍ବଂ ପ୍ରବର୍ତ୍ତତେ, ଯେ ମୋ ଠାରୁ ସବୁକିଛିର ସୃଷ୍ଟି ହେଉଛି, ଆଧ୍ୟାତ୍ମିକ ଏବଂ ଭୌତିକ। ତେଣୁ ଭଗବାନ ହିଁ ସେ ହେଉଛନ୍ତି ପରମ ସତ୍ୟ, ସବୁ ସତ୍ୟର ଉର୍ଦ୍ଧ୍ୱରେ ସବୁର ମୂଳ ଭଗବାନ ଶ୍ରୀକୃଷ୍ଣ, ଏବଂ ସେ ହେଉଛନ୍ତି ତ୍ରିସତ୍ୟମ। ଅର୍ଥାତ୍ ସୃଷ୍ଟିର ପୂର୍ବରୁ ଭଗବାନ ଥିଲେ, ସୃଷ୍ଟି ହେବା ସମୟରେ ସେ ଅଛନ୍ତି, ଏବଂ ସୃଷ୍ଟି ଯେତେବେଳେ ଧ୍ୱଂସ ହୋଇଯିବ ଭଗବାନ ରହିବେ। ତେଣୁ ସେ ହେଉଛନ୍ତି ତ୍ରିସତ୍ୟ, ତ୍ରିକାଳ ସତ୍ୟ, ତିନି କାଳରେ ସୃଷ୍ଟି ସ୍ଥିତି ପ୍ରଳୟ ସମୟରେ ସେ ରହିଛନ୍ତି, ସେ କେବେ ନଷ୍ଟ ହୁଅନ୍ତି ନା। ଏବଂ ଭଗବାନଙ୍କର ଏହାର ଆଉ ଗୋଟିଏ ଅର୍ଥ ହୋଇପାରିବ ଯେ ଭଗବାନଙ୍କର ତିନୋଟି ଶକ୍ତି ରହିଛି, ଜ୍ଞାନ ଶକ୍ତି, କ୍ରିୟାଶକ୍ତି ଏବଂ ବଳ ଶକ୍ତି। ଏହି ତିନୋଟି ଶକ୍ତିର ସେ ହେଉଛନ୍ତି ଅଧୀଶ୍ୱର, ତେଣୁ ତାଙ୍କୁ ତ୍ରିସତ୍ୟ ବୋଲି ମଧ୍ୟ କୁହାଯାଇଛି। ତେଣୁ ଏହିପରି ସତ୍ୟ ଯୋନି, ଯେହେତୁ ସବୁକିଛି ଭଗବାନଙ୍କ ଠାରୁ ସୃଷ୍ଟି ହେଉଛି, ତେଣୁ ସେ ସମସ୍ତ ସତ୍ୟର ତାଙ୍କଠୁ ଯାହା ସୃଷ୍ଟି ହେଉଛି ସେ ମଧ୍ୟ ସତ୍ୟ। ଯଦି ଆମେ ଦେଖିବା ଭୌତିକ ଜଗତ ଅସ୍ଥାୟୀ, ସବୁ ସମୟ ପାଇଁ ରହେ ନାହିଁ, ଏହାର ଧ୍ୱଂସ ହୋଇଯାଏ, କିନ୍ତୁ ଏହାର ଅବସ୍ଥିତି ସତ୍ୟ, ତାକୁ ଆମେ ଅସ୍ୱୀକାର କରିପାରିବା ନା। ଯେପରି ମାୟାବାଦୀମାନେ କହିଥାନ୍ତି ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, କିନ୍ତୁ ପ୍ରକୃତ ପକ୍ଷେ ଜଗତ ମିଥ୍ୟା ନୁହେଁ, କାରଣ ଆମେ ଦେଖୁଛୁ ଜଗତ, ତେଣୁ ଏହାର ଅବସ୍ଥିତି ରହିଛି, କିନ୍ତୁ ଏ ଜଗତ ହେଉଛି ଅସ୍ଥାୟୀ, ଏହାର ଧ୍ୱଂସ ହେଇଛି। ତେଣୁ ଭଗବାନଙ୍କୁ ଯାହା କିଛି ସୃଷ୍ଟି ହେଉଛି ସବୁ ସତ୍ୟ, ଏବଂ ତାର ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ସେ ତାଙ୍କୁ ସତ୍ୟ ସେ ଜନି ବୋଲି କୁହାଯାଇଛି, ନିହିତାଙ୍କ ସତ୍ୟ। ଏବଂ ସେହି ଭଗବାନ ଏ ଭୌତିକ ସୃଷ୍ଟି କରି ସେହି ସୃଷ୍ଟି ମଧ୍ୟରେ ପ୍ରବେଶ ମଧ୍ୟ କରୁଛନ୍ତି, କାରଣ ଭଗବାନଙ୍କର ପ୍ରବେଶ ବିନା ଏ ସୃଷ୍ଟି ସମ୍ଭବ ହେବ। ଯେତେବେଳେ ସୃଷ୍ଟି ଆରମ୍ଭ ହୁଏ, ଭଗବାନ ମହାବିଷ୍ଣୁଙ୍କର ଲୋମକୂପରୁ ଅସଂଖ୍ୟ ବ୍ରହ୍ମାଣ୍ଡର ସୃଷ୍ଟି ହୁଏ, ସେତେବେଳେ କୌଣସି ବ୍ରହ୍ମାଣ୍ଡରେ ସୃଷ୍ଟି ସମ୍ଭବ ହୋଇପାରେ ନାହିଁ ଯେପର୍ଯ୍ୟନ୍ତ ସେହି ମହାବିଷ୍ଣୁ ନିଜକୁ ପୁଣି ଗର୍ଭଦତ୍ତ ବିଷ୍ଣୁ ଭାବରେ ବିସ୍ତାର ନ କରି ସେ ବ୍ରହ୍ମାଣ୍ଡରେ ପ୍ରବେଶ ନ କରିଥାନ୍ତି। ସମସ୍ତ ବ୍ରହ୍ମାଣ୍ଡ ଅନ୍ଧକାରମୟ ରହିଥାଏ। ଯେତେବେଳେ ଗର୍ଭଦତ୍ତ ବିଷ୍ଣୁ ପ୍ରତିଟି ବ୍ରହ୍ମାଣ୍ଡରେ ପ୍ରବେଶ କରନ୍ତି, ତାପରେ ସୃଷ୍ଟି ସମ୍ଭବ ହୁଏ। ତେଣୁ ଭଗବାନଙ୍କର ସ୍ଥିତି ବିନା ଏ ସୃଷ୍ଟି ମଧ୍ୟ ସମ୍ଭବ ହୋଇପାରିବ। ତେଣୁ ଆମେ ଦେଖିବା ଯାହା କିଛି ସଂସାରରେ ଘଟୁଛି ତାକୁ ଭଗବାନଙ୍କ ଦ୍ୱାରା ଆଦିଷ୍ଟ, ଏପରିକି ଯେଉଁ ମୌଳିକ ତତ୍ତ୍ୱମାନ ସବୁ ରହିଛି ତାହା ମଧ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟ। ଯେପରି ଜଳ ପଞ୍ଚ ମହାଭୂତ ରହିଛି, କ୍ଷିତି ଅଗ୍ ତେଜ ମରୁତ ବ୍ୟମ, ତେଣୁ ଅଗ୍ନି ଜଳ ପବନ ଭୂମି ଆକାଶ ଏସବୁର ସୃଷ୍ଟି ଭଗବାନ ହିଁ କରିଛନ୍ତି, ଏହାକୁ ଅନ୍ୟ କେହି କରିନାହାନ୍ତି। ତେଣୁ ଭଗବାନ ପ୍ରତିଟି ପ୍ରାଣୀର ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି ଏବଂ ପ୍ରତିଟି ଅଣୁ ପରମାଣୁରେ ସେ ମଧ୍ୟ ବ୍ୟାପ୍ତ ରହିଛନ୍ତି। ତେଣୁ ତାଙ୍କୁ କୁହାଯାଇଛି ନିହିତମ ସ ସତ୍ୟ ସତ୍ୟ ସତ୍ୟାମୃତ ସତ୍ୟ ନେତ୍ର, ସେ ସମସ୍ତ ସତ୍ୟର ଉତ୍ସ ପରମ ସତ୍ୟ। ଏବଂ ଏ ସୃଷ୍ଟିରେ ଆମେ ଯାହା କିଛି ଦେଖୁଛେ ସବୁକିଛି ଭଗବାନଙ୍କ ଦ୍ୱାରା ସୃଷ୍ଟ। ଏ ସୃଷ୍ଟିରେ ଯାହା କିଛି ସୌନ୍ଦର୍ଯ୍ୟ ଶକ୍ତି ଆମେ ଦର୍ଶନ କରୁଛେ ତା ସବୁ ଭଗବାନଙ୍କ ଠାରୁ ଆସୁଛି। ତେଣୁ ଆମର ଚକ୍ଷୁକୁ ଯାହା ସବୁ ସୁନ୍ଦର ଦେଖାଯାଉଛି ତା ସବୁ ଭଗବାନଙ୍କର ସୃଷ୍ଟି। ତେଣୁ ତାଙ୍କୁ କୁହାଯାଇଛି ସତ୍ୟ ନେତ୍ର। ତେଣୁ ସତ୍ୟାତ୍ମକମ୍ ଏବଂ ଭଗବାନ ସେ ହେଉଛନ୍ତି ସତ୍ୟ ଆତ୍ମକ, ଅର୍ଥାତ୍ ତାଙ୍କର ସବୁକିଛି ସତ୍ୟ, ତାଙ୍କର ଶରୀର ସତ୍ୟ ନିତ୍ୟ, ତାଙ୍କର ଜ୍ଞାନ ମଧ୍ୟ ନିତ୍ୟ ବା ସତ୍ୟ, ତାଙ୍କର ଆନନ୍ଦ ମଧ୍ୟ ସତ୍ୟ, କାରଣ ସେ ହେଉଛନ୍ତି ସଚ୍ଚିଦାନନ୍ଦମୟ। ଭଗବାନଙ୍କର ରୂପ, ତାଙ୍କର ଜ୍ଞାନ, ତାଙ୍କର ଆନନ୍ଦ, ତାଙ୍କର ବଳ ସବୁକିଛି ସତ୍ୟ। ଆମର ସବୁକିଛି ଅସତ୍ୟ, ଆଜି ଅଛି କାଲି ଚାଲିଯିବ, କିନ୍ତୁ ଭଗବାନଙ୍କର ସବୁକିଛି ସତ୍ୟ। ତେଣୁ ତାଙ୍କୁ ସତ୍ୟାତ୍ମକ ବୋଲି କୁହାଯାଏ। ତେଣୁ ଦେବତାମାନେ ଏପରି ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ଶରଣଂ ପ୍ରପଦ୍ୟେ, ଶରଣ ଗ୍ରହଣ କରୁଛନ୍ତି। ତାପରେ ସେମାନେ ପ୍ରାର୍ଥନା କରି ଭଗବାନ କହୁଛନ୍ତି ତ୍ୱୟି ଅମ୍ବୁଜାକ୍ଷ ଧାମ୍ନି, ହେ ଅମ୍ବୁଜାକ୍ଷ ଅର୍ଥାତ୍ ପଦ୍ମ ପତ୍ର ପରି, ପଦ୍ମର ପାଖୁଡ଼ା ପରି ଯାହାଙ୍କର ଚକ୍ଷୁ ଅତ୍ୟନ୍ତ ସୁନ୍ଦର। ଭଗବାନଙ୍କର ଚକ୍ଷୁ ପଦ୍ମ ଫୁଲର ପାଖୁଡ଼ା ପରି ଅତ୍ୟନ୍ତ ସୁନ୍ଦର, ତେଣୁ ତାଙ୍କୁ ଅମ୍ବୁଜାକ୍ଷ ବୋଲି କୁହାଯାଇଛି। ତେଣୁ ଦେବତାମାନେ ତାଙ୍କୁ ଅମ୍ବୁଜାକ୍ଷ ବୋଲି ସମ୍ବୋଧନ କରି କହୁଛନ୍ତି ଯେ ତ୍ୱୟି ଅମ୍ବୁଜାକ୍ଷୀଳ ସତ୍ପ୍ରଧାନ, ହେ ଅମ୍ବୁଜାକ୍ଷ ହେ ପ୍ରଭୁ, ହେ ପଦ୍ମନେତ୍ର, ଆପଣ ହେଉଛନ୍ତି ଅଖିଳ ସତ୍ୱର ଧାମ, ଅର୍ଥାତ୍ ଅଖିଳ ଅବସ୍ଥିତି ଅଖିଳ ସୃଷ୍ଟିର ଆପଣ ହେଉଛନ୍ତି ଆଶ୍ରୟ। ଆପଣଙ୍କ ଆଶ୍ରୟ ବିନା ଏ ସୃଷ୍ଟି ସମ୍ଭବ ନୁହେଁ, ତେଣୁ ଆପଣ ହିଁ ସୃଷ୍ଟିକୁ ଧରି ରଖିଛନ୍ତି, ଆପଣ ହେଉଛନ୍ତି ଏହାର ଉତ୍ସ। ଆମେ ଅନେକ ଭୌତିକ ବ୍ରହ୍ମାଣ୍ଡ ସବୁ ମହାବିଷ୍ଣୁଙ୍କର ଲୋମକ ଉପରେ ସୃଷ୍ଟି ହେଉଛି, ତେଣୁ ସେମାନେ କହୁଛନ୍ତି ସମାଧି ନା ବେଶୀର ଚେତ ସହିତେ। ତେଣୁ ଏହିପରି ଯେଉଁ ଭଗବାନ ଯିଏକି ସମସ୍ତ ସୃଷ୍ଟିର ଉତ୍ସ, ସେହି ଭଗବାନଙ୍କୁ ସମାଧିରେ ନିଜର ଇନ୍ଦ୍ରିୟମାନଙ୍କୁ ସଂଯମ କରି ଚିତ୍ତକୁ ଅର୍ଥାତ୍ ମନକୁ ଏକାଗ୍ର ଚିତ୍ତ କରି ଯେଉଁ ଭଗବାନଙ୍କର ଧ୍ୟାନ କରି ସମାଧିରେ ସେହି ଭଗବାନଙ୍କର ଧ୍ୟାନ କରି ତତ୍ପାଦ ତୋତେନ ମହତ୍କୃତେନ କୁର୍ବନ୍ତି ଗୋବତ୍ସୁ ପଦଂ ଭବାଦ୍ୟ। ତେଣୁ ଦେବତାମାନେ କହୁଛନ୍ତି ଯେ ଏ ଯେଉଁ ଭବସାଗର ବା ଏ ସଂସାର ହେଉଛି ଏକ ସାଗର ସଦୃଶ, ସମୁଦ୍ର ସଦୃଶ, ଯେପରି ସାଗରକୁ ପାର କରିବା ଅତ୍ୟନ୍ତ କଠିନ ବ୍ୟାପାର, କାରଣ ସାଗରକୁ ପାର କରିବା ପାଇଁ ଅନେକ ପ୍ରକାର ବାଧା ବିପଦ ରହିଛି। ପ୍ରଥମରେ ସାଗରକୁ ପାର କରିବା ପାଇଁ ଆମେ ପହଁରି ପହଁରି ସାଗରକୁ ପାର କରିବା ଅସମ୍ଭବ, ତେଣୁ ଆମକୁ କୌଣସି ଜାହାଜ ବା ନୌକାର ଆଶ୍ରୟ ଗ୍ରହଣ କରିବା କିନ୍ତୁ କୌଣସି ନୌକା ବା ଜାହାଜର ଆଶ୍ରୟ ଗ୍ରହଣ କଲେ ମଧ୍ୟ ଅନେକ ସମୟରେ ସାଗରରେ ସବୁ ବଡ଼ ବଡ଼ ଲହରୀମାନ ଉଠିଥାଏ, ସେଥିରେ ହୁଏତ ନୌକା ବୁଡ଼ି ଯାଇପାରେ, ବା ଅନେକ ସମୟରେ ସାଗରରେ
ଭୀଷଣ ଝଡ଼ ତୋଫାନ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଜାହାଜ ମଧ୍ୟ ବୁଡ଼ି ଯାଇଥାଏ ସାଗରରେ, କିମ୍ବା ସାଗରରେ ଅନେକ ଜଳଚର ଜୀବ ରହିଛନ୍ତି, ତିମି ଆଦି ଜଳଚର ଜୀବ, ଯେଉଁମାନେ ଏତେ ବିଶାଳ ସେମାନେ ଗୋଟିଏ ଗୋଟିଏ ଜାହାଜକୁ ମଧ୍ୟ ଗିଳି ଦେଇପାରନ୍ତି। ତେଣୁ ସମୁଦ୍ରକୁ ପାର କରିବା ସବୁ ସମୟରେ ସହଜ ହେଇନଥାଏ। ତେବେ ଏ ସଂସାରକୁ ସେହିପରି ସମୁଦ୍ର ସହିତ ତୁଳନା କରାଯାଇଛି। ଏ ସଂସାର ସାଗରକୁ ପାର କରିବା ଅତ୍ୟନ୍ତ କଠିନ। ଏଠାରେ ଅନେକ ପ୍ରକାର ବିପଦ ରହିଛି, ବାଧା ରହିଛି, ବିଘ୍ନ ରହିଛି, କିନ୍ତୁ ଯେଉଁ ମହତ୍ ବ୍ୟକ୍ତିମାନେ ଅର୍ଥାତ୍ ଯେଉଁ ମହାନ ଭକ୍ତମାନେ ହେ ପ୍ରଭୁ ଆପଣଙ୍କ ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରିଛନ୍ତି ଏବଂ ଆପଣଙ୍କୁ ସଦାସର୍ବଦା ସମାଧିରେ ସ୍ଥିତ ହୋଇ ଧ୍ୟାନ କରୁଛନ୍ତି, ଆପଣଙ୍କର ଚିନ୍ତନ କରୁଛନ୍ତି, ସେମାନେ ଏହି ଭବସାଗରକୁ ଗୋବତ୍ସ ପଦର ଜଳ ପରି ରୂପାନ୍ତରିତ କରି ପାର ହୋଇଯାଆନ୍ତି। ଯଦିଓ ଏହି ସଂସାର ସାଗରକୁ ପାର କରିବା ଅତ୍ୟନ୍ତ କଠିନ, କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରିଥାନ୍ତି ସେମାନଙ୍କ ପାଇଁ ଏ ସଂସାର ସାଗରର ଜଳ ବକ୍ସ ପଦର ଜଳ ପରି ହୋଇଯାଏ, ଯାହାକୁ କି ସେମାନେ ସହଜରେ ପାରି ହୋଇଯାଆନ୍ତି। ବକ୍ସ ପଦର ଜଳ ଅର୍ଥାତ୍ ବାଛୁରୀର ପାଦ ଯେଉଁଠାରେ ପଡ଼େ ଛୋଟିଆ ଗାତଟିଏ ହେଇଯାଏ, ଖୁରା ଜିନିଷରେ ପଡ଼େ, ତେଣୁ ସେ ଗାତରେ କେତେ ଜଳ ଭରିବ, ବହୁତ କମ, ଯେକୌଣସି ବ୍ୟକ୍ତି ସହଜରେ ପାର ହେଇଯିବ। ତେଣୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଚରଣ କମଳ ରୂପେ ନୌକାର ଆଶ୍ରୟ ଗ୍ରହଣ କରିଛନ୍ତି ସେମାନଙ୍କ ପାଇଁ ଏହି ଦୁର୍ଲଙ୍ଘ ଭବସାଗରର ଜଳ ବର୍ଷ ପଦର ଜଳ ପରି ହେଇଯାଏ, ଅର୍ଥାତ୍ ସେମାନେ ଅତି ସହଜରେ ସଂସାର ସାଗରକୁ ପାରେ। ତେଣୁ ଦେବତାମାନେ ଏହିପରି ଭଗବାନଙ୍କୁ ପ୍ରାର୍ଥନା କରି ପୁଣି କହୁଛନ୍ତି ଯେ ସ୍ୱୟଂ ସମୁପ୍ରିୟ ସୁଦୁଷ୍କରଂ ଧୀମନ୍ ଭବାନରଂ ଧୀମନ୍ ଅଭଦ୍ର ସହୃଦା। ତେଣୁ ଆପଣଙ୍କର ଏସବୁ ଭକ୍ତମାନେ ଯେଉଁମାନେ ମହାନ ବ୍ୟକ୍ତି ଏବଂ ଯେଉଁମାନେ କେବଳ ନିଜେ ପାରି ହୁଅନ୍ତି ନାହିଁ ବା ନିଜର ସୁଖ ଦେଖନ୍ତି ନାହିଁ, ଏହି ଭକ୍ତମାନେ ଆପଣଙ୍କର ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରି କେବଳ ଯେ ନିଜେ ଏହି ଭବସାଗରକୁ ପାରି ହୋଇଯାଆନ୍ତି ତା ନୁହେଁ, ସେମାନେ ଅଦଭ୍ର ସହୃଦା, ଦିନ ଦୁଃଖୀମାନଙ୍କ ପ୍ରତି ସହୃଦୟ ହୋଇ ତାଙ୍କ ପ୍ରତି କୃପା ପ୍ରଦର୍ଶନ କରି ସେମାନେ କ'ଣ କରିଥାନ୍ତି ନା ନିଜେ ଏହି ଭବସାଗରକୁ ପାର ହୋଇ ସ୍ୱୟଂ ସମୁଦ୍ରୀୟ ସୁଦୁସ୍ତରମ ଅତ୍ୟନ୍ତ ଦୁର୍ଲଙ୍ଘ କଠିନ ବିପଦ ସଂକୁଳ ଏହି ଭବସାଗରକୁ ସ୍ୱୟଂ ପାର ହୋଇ ହେ ପ୍ରଭୁ ଭବାନବମ ଭୀମମ ଯୋ ଭବାନବ ଅତ୍ୟନ୍ତ ଭୟଙ୍କର ଏପରି ଭୟଙ୍କର ସାଗରକୁ ସେମାନେ ପାର ହୋଇ ଭବତ ସଦାମ୍ଭରୁ ନାମ ଅତ୍ୟୁତେ ନିଧାୟ ଦାତା ସଦନ ଗ୍ରହ ଭବା। ଯେ ସେଇ ମହତ୍ ବ୍ୟକ୍ତିମାନେ ଆପଣଙ୍କ ଚରଣ କମଳ ରୂପୀ ନୌକାକୁ ଏଇ ଭବସାଗରଙ୍କ କୂଳରେ ଛାଡ଼ି ଦେଇଯାଇଥାନ୍ତି, ସେମାନେ ନିଜେ ପାରି ହୁଅନ୍ତି ସେଇ ନୌକାରେ ଆପଣଙ୍କ ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରି, ଏବଂ ଆପଣଙ୍କର ସେ ଚରଣ କମଳ ରୂପୀ ନୌକାକୁ ଏଇ ଭବସାଗରର ତଟରେ ଛାଡ଼ି ଦେଇଥାନ୍ତି ଅନ୍ୟମାନଙ୍କ ପାଇଁ। ଅନ୍ୟମାନେ ସେଇ ମହାନ ଭକ୍ତମାନଙ୍କର ପଦାଙ୍କ ଅନୁସରଣ କରି ସେମାନେ ଆପଣଙ୍କ ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରି ଏ ଭବସାଗରକୁ ସେମାନେ ମଧ୍ୟ ପାର ହେବେ। ମହାଜନ ଦେନ ଗତସ୍ୱ ପନ୍ଥା, ଯେଉଁମାନେ ମହାଜନ ମହତ୍ଜନ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ସେମାନେ ଯେଉଁ ମାର୍ଗ ପ୍ରଦର୍ଶନ କରିଛନ୍ତି, କେଉଁ ମାର୍ଗ ସେମାନେ ପ୍ରଦର୍ଶନ କରିଛନ୍ତି, ଭକ୍ତିର ମାର୍ଗ, ଭଗବାନ କୃଷ୍ଣଙ୍କ ଚରଣ କମଳକୁ ଆଶ୍ରୟ ଚରଣ କମଳରେ ଆଶ୍ରୟ ଗ୍ରହଣ କରିବାର ମାର୍ଗ, ଚରଣ କମଳ ରୂପୀ ନୌକାକୁ ଗ୍ରହଣ କରିବାର ମାର୍ଗ, ତେଣୁ ସେଇ ମାର୍ଗକୁ ଅନୁସରଣ କରି ସେମାନେ ମଧ୍ୟ ଏଇ ଭବସାଗରକୁ ପାର ହେଇଯାଆନ୍ତି, ସାଧାରଣ ବ୍ୟକ୍ତିମାନେ। ପୁଣି କହୁଛନ୍ତି ଯେ ଅନ୍ୟ ଅରବିନ୍ଦାକ୍ଷ ବିମୁକ୍ତ ମାନିନ ତ୍ୟସ୍ତ ଭାବାତ୍ ଅବିଶୁଦ୍ଧ ବୁଦ୍ଧୟ, କିନ୍ତୁ ଯେଉଁମାନଙ୍କର ବୁଦ୍ଧି ଦୂଷିତ ହୋଇଯାଇଛି ସେପରି ବ୍ୟକ୍ତିମାନେ ହେ ଅରବିନ୍ଦାକ୍ଷ, ସେମାନେ ଆରୁହେ କୃଚ୍ଛେନ ପରମ ପଦମ, ସେମାନେ ଅତ୍ୟନ୍ତ କୁଚ୍ଛ ସାଧନା କରି ଆପଣଙ୍କର ପରମ ପଦ ସେ ବ୍ରହ୍ମ ଜ୍ୟୋତିକୁ ପ୍ରାପ୍ତ ହୋଇ ନିଜକୁ ବିମୁକ୍ତ ବୋଲି ଜ୍ଞାନ କରିଥାନ୍ତି, କିନ୍ତୁ ପତନ୍ତି ଅଧ ଅନାଦୃତ ଦୁଷ୍ମତ ଅନ୍ଧାର। ଏକଥା ଦେବତାମାନେ କହୁଛନ୍ତି, ବ୍ରହ୍ମା ଶିବ ଆଦି ଦେବତାମାନେ ଏକଥା କହୁଛନ୍ତି, ଯେଉଁମାନେ ଆପଣଙ୍କ ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରିନାହାନ୍ତି, ଆପଣଙ୍କ ଚରଣ କମଳର ଅନାଦର କରିଛନ୍ତି, ଅର୍ଥାତ୍ ଆପଣଙ୍କର ରୂପ ନାହିଁ ବୋଲି ନିଜେ ବିଶ୍ୱାସ କରିଛନ୍ତି ଏବଂ ଅନ୍ୟମାନଙ୍କୁ ବିଶ୍ୱାସ କରିବା ପାଇଁ ପ୍ରରୋଚିତ କରୁଛନ୍ତି। ଏପରି ନିରାକାରବାଦୀମାନେ ସେମାନେ ଅସ୍ତଭାବା, ସେମାନଙ୍କର ଆପଣଙ୍କ ପ୍ରତି ପ୍ରେମ ବା ଆସକ୍ତି ନାହିଁ, କାରଣ ସେମାନଙ୍କର ଅବିଶୁଦ୍ଧ ବୁଦ୍ଧି, ସେମାନଙ୍କର ବୁଦ୍ଧି ଦୂଷିତ ହୋଇଯାଇଛି, ଯାହାଫଳରେ ସେମାନେ ଯଦିଓ ସାରା ଜୀବନ କୁଚ୍ଛ ସାଧନା କରିଥାନ୍ତି କିନ୍ତୁ ସେମାନେ ଏଇ କୁଚ୍ଛ ସାଧନା ବଳରେ ଯଦିଓ ଆପଣଙ୍କର ସେ ପରମପଦ ବ୍ରହ୍ମଜ୍ୟୋତିକୁ ପ୍ରାପ୍ତ ହୋଇଥାନ୍ତି, ସେଠାରୁ ସେମାନଙ୍କର ପୁଣି ପତନ ହୋଇଯାଏ ଭବସାଗରରେ, ସେମାନେ ପ୍ରକୃତପକ୍ଷେ ଭବସାଗରକୁ ଅତିକ୍ରମ କରିପାରନ୍ତି ନାହିଁ, ଯେହେତୁ ସେମାନେ ଆପଣଙ୍କ ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରିନାହାନ୍ତି। ତେଣୁ ପୁଣି ସବୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ତଥା ନକରେ ମାଧବ ତାରକାହ କୋଚି ଭକ୍ତି ମାର୍ଗ ତୋହି ବୌଦ୍ଧ ସରସୁଦାହ, ହେ ପ୍ରଭୁ ହେ ମାଧବ ହେ ଲକ୍ଷ୍ମୀପତି, ନେ ତାବକାହ କୋଚି, ତାବକା ଅର୍ଥାତ୍ ଆପଣଙ୍କର ଯେଉଁମାନେ ଭକ୍ତ, ଯେଉଁମାନେ ଭଗବାନଙ୍କର ନିଜ ଜନ ତଦୀୟ, ଭକ୍ତମାନଙ୍କୁ ଭଗବାନଙ୍କର ନିଜ ଲୋକ ବୋଲି କୁହାଯାଇଛି, ନିଜ ଜନ ବୋଲି କୁହାଯାଇଛି, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନଙ୍କର ନିଜ ଲୋକ ନୁହନ୍ତି। ତେଣୁ ଦେବତାମାନେ କହୁଛନ୍ତି ଯେ ଯେଉଁମାନେ ଆପଣଙ୍କର ନିଜ ଲୋକ ଆପଣଙ୍କର ଭକ୍ତ, ସେମାନେ ଯଦିଓ କେବେ କେବେ ଅକସ୍ମାତ୍ ଆପଣଙ୍କର ଭକ୍ତି ମାର୍ଗରୁ ବିଚ୍ୟୁତ ହୋଇଯାଆନ୍ତି, ତଥାପି ଯେହେତୁ ସେମାନେ ବୌଦ୍ଧ ସ୍ୱରୂପ, ଆପଣଙ୍କ ପ୍ରତି ସେମାନଙ୍କର ଭକ୍ତି ଦୃଢ଼ୀଭୂତ ହୋଇ ରହିଛି, ତେଣୁ ଅକସ୍ମାତ୍ ଭକ୍ତି ମାର୍ଗରେ ସେମାନଙ୍କର ପତନ ହେଲେ ମଧ୍ୟ ତୟାହି ଗୁପ୍ତା, ଆପଣ ସେମାନଙ୍କୁ ରକ୍ଷା କରିଥାନ୍ତି, ଆପଣଙ୍କ ଦ୍ୱାରା ସେମାନେ ସୁରକ୍ଷିତ ହୋଇଥାନ୍ତି, ବିଚରନ୍ତି ନିର୍ଭୟା, ତେଣୁ ସେମାନଙ୍କର ପତନ ହେଲେ ମଧ୍ୟ ଆପଣଙ୍କ ଦ୍ୱାରା ସୁରକ୍ଷିତ ହୋଇ ସେମାନେ ନିର୍ଭୟରେ ସଂସାରରେ ବିଚରଣ କରିଥାନ୍ତି, ବିଚରନ୍ତି ନିର୍ଭୟା, ବିନାୟକା ନିକଟ ମୂର୍ଖ ସୁପ୍ରଭୁ। ଏବଂ ସେମାନେ କିପରି ଭାବରେ ବିଚରଣ କରିଥାନ୍ତି, ଯେଉଁମାନେ ଭକ୍ତି ମାର୍ଗର ବିରୁଦ୍ଧାଚରଣ କରିଥାନ୍ତି, ଭକ୍ତମାନଙ୍କୁ ତାଙ୍କର ଭକ୍ତି ପାଳନରେ ବାଧା ସୃଷ୍ଟି କରିଥାନ୍ତି, ଭକ୍ତମାନଙ୍କୁ ନିଜର ଶତ୍ରୁ ବୋଲି ଜ୍ଞାନ କରିଥାନ୍ତି, ସେମାନଙ୍କ ମସ୍ତକରେ ନିଜର ଚରଣ ଧରି ସେମାନଙ୍କ ମସ୍ତକରେ ନିଜର ଚରଣ ରଖି ଭକ୍ତ ମାନେ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହେଇ ଏ ସଂସାରରେ ନିର୍ଭୟରେ ବିଚରଣ କରିଥାନ୍ତି। ତେଣୁ ଭକ୍ତି ମାର୍ଗରେ ଭକ୍ତର ଯଦି ଅକସ୍ମାତ ପତନ ମଧ୍ୟ ହେଇଯାଏ ତଥାପି ସେଥିରେ କିଛି ହାନି ନାହିଁ, ଭଗବାନଙ୍କ ଦ୍ୱାରା ତଥାପି ଭକ୍ତ ସୁରକ୍ଷିତ ହେଇଥାଏ। ତେଣୁ କୌଣସି ଭକ୍ତର ଅକସ୍ମାତ ପତନ ହେଲା ବୋଲି ତାର ନିନ୍ଦା କରିବା କୁଷ୍ଠାରୋପଣ କରିବା ଅପରାଧ, କାରଣ ଯେହେତୁ ସେ ଭକ୍ତ ଭଗବାନଙ୍କ ଦ୍ୱାରା ସୁରକ୍ଷିତ, ତେଣୁ ସେପରି ଭକ୍ତର ଯେହେତୁ ସେ ବଦ୍ଧ ପ୍ରଭୁଦାସ ଭଗବାନଙ୍କର ପ୍ରତି ଆସକ୍ତ, ଭଗବାନଙ୍କ ପ୍ରତି ତାର ଭକ୍ତି ରହିଛି, ତେଣୁ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହୋଇ ସେ ପୁଣି ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରେ। ତାର ପତନ କେବଳ ସାମୟିକ ପତନ। ତେଣୁ ଦେବତାମାନେ ପୁଣି କହୁଛନ୍ତି ଯେ ହେ ପ୍ରଭୁ ଶୃଣନ୍ ଗୃଣନ୍ ସଂସ୍ମରୟ ଚିନ୍ତୟନ୍ ନାମାନି ରୂପାଣି ଚ ମଙ୍ଗଳାନି ଚେ କ୍ରିୟାସୁ ୟସ୍ୟ ଚରଣାରବିନ୍ଦୟୋ ଆବିଶ୍ଚେତାନ ଭବାୟ କଳ୍ପତେ। ତେଣୁ ଦେବତାମାନେ ବର୍ତ୍ତମାନ କହୁଛନ୍ତି ଯେ ପ୍ରଭୁ ଯେଉଁମାନେ ଆପଣଙ୍କର କଥା ଭକ୍ତମାନଙ୍କ ମୁଖରୁ ଶ୍ରବଣ କରୁଛନ୍ତି, ତେଣୁ ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଯେକୌଣସି ବ୍ୟକ୍ତିଠାରୁ ଆମେ ଭଗବାନଙ୍କର କଥା ଶ୍ରବଣ କରିପାରିବା ନାହିଁ। ପଦ୍ମପୁରାଣରେ ଯେପରି ଉଲ୍ଲେଖ ରହିଛି ଅବୈଷ୍ଣବ ମୁଖ ବିକୀର୍ଣ୍ଣ ପୁତ ହରି କଥା ଅମୃତମ ଶ୍ରବଣ ନୈବ କର୍ତ୍ତବ୍ୟ ସର୍ବଶ୍ରେଷ୍ଠ ଯଥା ପୟମ। ଯେଉଁମାନେ ବୈଷ୍ଣବ ନୁହନ୍ତି, ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଭକ୍ତ ନୁହନ୍ତି, ସେମାନେ ଯେଉଁମାନେ ଭଗବାନ କୃଷ୍ଣଙ୍କର ଆଦେଶକୁ ନିଜ ଜୀବନରେ ପାଳନ କରୁନାହାନ୍ତି ବା ପ୍ରାମାଣିକ ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିନାହାନ୍ତି ବା ଭଗବାନଙ୍କର ଆଦେଶକୁ ନିଜ ଜୀବନରେ ପାଳନ କରୁନାହାନ୍ତି ବା ଭଗବାନଙ୍କର ବାଣୀକୁ ଯଥାବତ୍ ଯେଉଁମାନେ କହୁନାହାନ୍ତି, ନିଜ ମନ ଗଢ଼ା କଥା କହୁଛନ୍ତି, ସେପରି ଅବୈଷ୍ଣବମାନଙ୍କ ମୁଖରୁ ଭାଗବତ କଥା ଶ୍ରବଣ କରିବା ପାଇଁ ବାରଣ କରାଯାଇଛି ପଦ୍ମପୁରାଣରେ। ଆଜିକାଲି ଏହିପରି ଅନେକ ରହିଛନ୍ତି ଭାଗବତ କଥାକାର ଯେଉଁମାନେ ବୈଷ୍ଣବ ନୁହନ୍ତି, ସେମାନେ ପେଶା ଭାବରେ ଗ୍ରହଣ କରିଛନ୍ତି ଭାଗବତ କଥା, ଭାଗବତ କଥା କହି ସେମାନେ ଅର୍ଥ ଉପାର୍ଜନ କରିଥାନ୍ତି ଏବଂ ନିଜେ ପାଳନ କରିନଥାନ୍ତି ଜୀବନରେ, ତେଣୁ ସେମାନଙ୍କ ମୁଖରେ ଭାଗବତ କଥା ଶ୍ରବଣରେ ଆମର କିଛି ପରିବର୍ତ୍ତନ ହେବ, ଆମେ କିଛି ଲାଭାନ୍ୱିତ ହୋଇପାରିବା। ସେଥିପାଇଁ କୁହାଯାଇଛି ସର୍ପଶ୍ରେଷ୍ଠ ଯଥା ଅପାୟ, ଯେପରି ସର୍ପ ଦୁଗ୍ଧକୁ ସ୍ପର୍ଶ କଲେ ତା ବିଷରେ ପରିଣତ ହୋଇଯାଏ, ତେଣୁ ଏପରି ବ୍ୟକ୍ତିଙ୍କ ଠାରୁ ଭାଗବତ କଥା ଶ୍ରବଣ କଲେ ତା ବିଷମୟ ଫଳ ଉତ୍ପନ୍ନ କରିଥା। ତେଣୁ ବାରମ୍ବାର କୁହାଯାଇଛି ବୈଷ୍ଣବମାନଙ୍କ ମୁଖରୁ, ଭକ୍ତମାନଙ୍କ ମୁଖରୁ ଯେଉଁମାନେ ପ୍ରାମାଣିକ ସମ୍ପ୍ରଦାୟରେ ଆସୁଛନ୍ତି ଏବଂ ନିଜ ଜୀବନରେ ଯେଉଁମାନେ ପାଳନ କରୁଛନ୍ତି ଭକ୍ତିର ମାର୍ଗକୁ, ସେମାନଙ୍କଠାରୁ ଭାଗବତ କଥା ଭଗବାନଙ୍କର କଥା ଶ୍ରବଣ କରିବା ବିଧେୟ। ତେଣୁ ଦେବତାମାନେ କହୁଛନ୍ତି ଶୃଣନ୍, ଯେଉଁମାନେ ଏପରି ବୈଷ୍ଣବମାନଙ୍କ ମୁଖରୁ ଭାଗବତ କଥା ଶ୍ରବଣ କରିଥାନ୍ତି, ଗୃଣନ୍ ଅର୍ଥାତ୍ ଭଗବାନଙ୍କର ଗୁଣଗାନ କରିଥାନ୍ତି, କୀର୍ତ୍ତନ କରିଥାନ୍ତି, ଗୁଣ କୀର୍ତ୍ତନ ନାମ କୀର୍ତ୍ତନ କରିଥାନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ମହାମନ୍ତ୍ରର କୀର୍ତ୍ତନ ଯାହା କଳିଯୁଗର ଯୁଗଧର୍ମ। ତେଣୁ ଯେଉଁମାନେ ଭଗବାନଙ୍କର ଗୁଣ କୀର୍ତ୍ତନ ଏବଂ ନାମ କୀର୍ତ୍ତନ କରିଥାନ୍ତି, ତା ସହିତ ସଂସ୍ପର୍ଶ ଚିନ୍ତୟ, ଯେଉଁମାନେ ନିଜେ ଭଗବାନଙ୍କର କଥା ଚିନ୍ତା କରିଥାନ୍ତି ସବୁ ସମୟରେ ଏବଂ ଅନ୍ୟମାନଙ୍କୁ ଚିନ୍ତା କରିବା ପାଇଁ ସୁଯୋଗ ଦେଇଥାନ୍ତି ଭଗବାନଙ୍କର ସ୍ମରଣ କରିବା ପାଇଁ, ନାମାନି ରୂପାଣି ଚ ମଙ୍ଗଳାନି ଚ, କାରଣ ଭଗବାନଙ୍କର ନାମ ଏବଂ ରୂପ ଦୁଇଟି ଯାକ ସମସ୍ତଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ଭଗବାନଙ୍କର ନାମ କୀର୍ତ୍ତନ କରିଥାନ୍ତି, ଯେଉଁମାନେ ଭଗବାନଙ୍କ ରୂପର ଧ୍ୟାନ କରିଥାନ୍ତି, ସେମାନଙ୍କର ସମସ୍ତ ଅଶୁଭ ଦୂର ହେଇଯାଏ, ସେମାନଙ୍କର ମଙ୍ଗଳ ହେଇଯାଏ, ସର୍ବମଙ୍ଗଳ। ସେମାନଙ୍କର ସମସ୍ତ ପ୍ରକାର ଅଶୁଭ ବିପଦ ଆଦି ସବୁ ଦୂରୀଭୂତ ହେଇଯାଏ। ତ କୁହାଯାଏ ଯେ ଯେପରି ଯେତେବେଳେ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ ହେଇଥାଏ, ସେତେବେଳେ ବ୍ୟକ୍ତିର ସମସ୍ତ ପାପରାଶି ଭୟରେ ପଳାୟନ କରିଥାଏ, ଅର୍ଥାତ୍ ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହେଇଯାଏ। ତେଣୁ ଦେବତାମାନେ କହୁଛନ୍ତି ଯେ କ୍ରିୟାସୁ ୟସ୍ ଚରଣାର ବିନ୍ଦୟ ଆବିଷ୍ଟ ଚେତାନ ଭବା ଏକଲ୍ପତି। ତେଣୁ ଯେଉଁମାନେ ଏପରି ଭଗବାନଙ୍କର କଥା ଶ୍ରବଣ କରୁଛନ୍ତି ନିତ୍ୟ, ତାଙ୍କର ନାମ କୀର୍ତ୍ତନ କରୁଛନ୍ତି, ତାଙ୍କର ଗୁଣଗାନ କରୁଛନ୍ତି ଏବଂ ଭଗବାନଙ୍କୁ ହୃଦୟରେ ସବୁ ସମୟରେ ସ୍ମରଣ କରୁଛନ୍ତି ଏବଂ ଭଗବାନଙ୍କର ଚରଣାର ବିନ୍ଦର ସେବାରେ ନିଜକୁ ନିଯୁକ୍ତ କରିଛନ୍ତି, କ୍ରିୟାଠୁ ଯତ୍ ଚରଣାର ବିନ୍ଦୟ। ତେଣୁ ଏପରି ବ୍ୟକ୍ତିମାନେ ଆଭିଷ୍ଟଚେତାନ ଭବା ଏକଲ୍ପତି, ଯେଉଁମାନେ ଏହିପରି ଭଗବାନଙ୍କର ଚରଣାର ବିନ୍ଦର ସେମାନେ ଆଭିଷ୍ଟ ହୋଇଛନ୍ତି, ସେମାନଙ୍କର କେବେ ହେଲେ ଏ ସଂସାରରେ ପୁନର୍ଜନ୍ମ ହେବ, ସେମାନେ ଏ ସଂସାର ଚକ୍ରରୁ ଜନ୍ମ ମୃତ୍ୟୁର ଚକ୍ରରୁ ସବୁଦିନ ପାଇଁ ମୁକ୍ତ ହେବେ। ଅନ୍ୟଥା ବ୍ୟକ୍ତି ସଂସାରରେ ବାରମ୍ବାର ଜନ୍ମଗ୍ରହଣ କରି ପଶୁ ପକ୍ଷୀ କୀଟ ପତଙ୍ଗ ରୂପରେ ବାରମ୍ବାର ଜନ୍ମ ମୃତ୍ୟୁ ଦ୍ୱାରା ରହିରେ କଷ୍ଟକୁ ଭୋଗ କରି ସଂସାରର ଦୁଃଖକୁ ଭୋଗ କରି ଚାଲିଥିବ। ତେଣୁ ମୃତ୍ୟୁ ତାର ଦୁଃଖର ପରିସମାପ୍ତି ନୁହେଁ, କେବଳ ମୃତ୍ୟୁ ହେଲେ ଯେ ଦୁଃଖ ଶେଷ ହୋଇଯିବ ତା ନୁହେଁ, ମୃତ୍ୟୁ ପରେ ମଧ୍ୟ ଦୁଃଖ ରହିବ, ଦୁଃଖ ଆସିବ। ଅନେକ ସମୟରେ କେହି କେହି ଅତ୍ୟନ୍ତ ଦୁଃଖୀ ହେଇ ଶେଷରେ ଆତ୍ମହତ୍ୟା କରିଥାନ୍ତି, ଭାବିଥାନ୍ତି ଯେ ଆତ୍ମହତ୍ୟା କଲେ ଦୁଃଖ ଶେଷ ହୋଇଯିବ, ଆଉ କଷ୍ଟ ମିଳିବନି। କିନ୍ତୁ ଆତ୍ମହତ୍ୟା କରିବା ମହାନ ପାପ ବୋଲି କୁହାଯାଏ। ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି ସେମାନେ ସବୁ ଭୂତ ପ୍ରେତ ଭାବରେ ଜନ୍ମଗ୍ରହଣ କରିଥାନ୍ତି, ଭୂତ ପ୍ରେତ ଜନ୍ମ ଆହୁରି କଷ୍ଟ ଭୋଗ କରିଥାନ୍ତି। ତେଣୁ ଆତ୍ମହତ୍ୟା ନକଲେ ମଧ୍ୟ ସ୍ୱାଭାବିକ ମୃତ୍ୟୁ ପରେ ମଧ୍ୟ କଷ୍ଟ ରହିଛି, କେବଳ ମୃତ୍ୟୁ କଷ୍ଟର ଅନ୍ତ ନୁହେଁ। ତେଣୁ ପ୍ରକୃତରେ ଯଦି ଆମେ ଦୁଃଖରେ ମୁକ୍ତ ହେବାକୁ ଚାହୁଁ ତାହେଲେ ଆମକୁ ଭଗବାନ କୃଷ୍ଣଙ୍କର ଭକ୍ତ ହେବା ଉଚିତ, ତାଙ୍କ ଚରଣାର ବିନ୍ଦରେ ଆଶ୍ରୟ ଗ୍ରହଣ କରିବା ଉଚିତ, ତାଙ୍କର ଶରଣ ଗ୍ରହଣ କରିବା ଉଚିତ ଏବଂ ବ୍ୟାକୁଳ ହିଁ ଭଗବାନଙ୍କ ଚରଣରେ ନିବେଦନ କରିବା ଉଚିତ ଯେ ହେ କୃଷ୍ଣ, ଆଜିଠାରୁ ମୁଁ ଆପଣଙ୍କ ଚରଣରେ ଶରଣ ଗ୍ରହଣ କଲି, ଆପଣ ହିଁ ମୋର ଏକମାତ୍ର ରକ୍ଷକ, ତେଣୁ ଆପଣ ମୋତେ ରକ୍ଷା କର। ତେଣୁ ଦେବତାମାନେ ଏହି ଉପଦେଶ ଦେଉଛନ୍ତି ତାଙ୍କର ସ୍ତୁତିରେ। ତେଣୁ ସେମାନେ କହୁଛନ୍ତି ଯେଉଁମାନେ ଆପଣଙ୍କ ଚରଣାରବିନ୍ଦର ଆଶ୍ରୟ ଗ୍ରହଣ କରିଛନ୍ତି ସେମାନଙ୍କର ଆଉ ଏ ଭବ ସଂସାର ବନ୍ଧନ ରହିବ ନାହିଁ, ବା ବାରମ୍ବାର ସେମାନେ ଏ ସଂସାରରେ ଜନ୍ମ ଗ୍ରହଣ କରିବେ ନାହିଁ। ଏହା ହେଉଛି ବ୍ରହ୍ମା ଶିବ ଆଦି ଦେବତାମାନଙ୍କର ଉକ୍ତି। ତେଣୁ ଆମେ ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ ଯେ ଆମର କ'ଣ କର୍ତ୍ତବ୍ୟ ଜୀବନରେ କ'ଣ କରିବା ଉଚିତ, କିପରି ଭାବରେ ସଂସାରର ଦୁଃଖରୁ ଆମେ ମୁକ୍ତ ହୋଇପାରିବା। ବର୍ତ୍ତମାନ ପୁଣି ଦେବତାମାନେ କହୁଛନ୍ତି ଦିଷ୍ଟା ହରେ ଅଚ୍ଛା ଭବତ ପଦ ଭୋଗ ଭାରତ ସବଜନ୍ମନିଷ। ତେଣୁ ଦେବତାମାନେ କହୁଛନ୍ତି ହେ ପରମ ନିୟନ୍ତ୍ରଣକାରୀ, ହେ ପରମେଶ୍ୱର, ଆପଣ ବର୍ତ୍ତମାନ ସଂସାରର ଭାରକୁ ଦୂର କରିବା ପାଇଁ ବର୍ତ୍ତମାନ ଆପଣ ଆସିଛନ୍ତି, ତେଣୁ ଏହା ଆମ ପ୍ରତି ବହୁତ ବଡ଼ ସୌଭାଗ୍ୟର କଥା ଯେ ଆପଣ ଆମ ପ୍ରତି କୃପା କରିବା ପାଇଁ ବର୍ତ୍ତମାନ ଅବତରିତ ହେବା ପାଇଁ ଯାଉଛନ୍ତି, ଏହା ଆମର ପରମ ସୌଭାଗ୍ୟ। ଏବଂ ଆପଣଙ୍କ ଅବତରଣ ଦ୍ୱାରା କ'ଣ ହେବ, ଏହି ଭୂବ ବା ଏହି ସଂସାର ଆପଣଙ୍କର ଚରଣ ଚିହ୍ନ ଦ୍ୱାରା ଅଙ୍କିତ ହେଇଯିବ, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଆବିର୍ଭୂତ ହେଲେ ସେତେବେଳେ ଭଗବାନ କୃଷ୍ଣ ଖାଲି ପାଦରେ ବ୍ରଜଭୂମିରେ ଭ୍ରମଣ କରିଥିଲେ। ତେଣୁ ବ୍ରଜଭୂମିରେ ବ୍ରଜଭୂମି ଭଗବାନ କୃଷ୍ଣଙ୍କ ଚରଣ ଚିହ୍ନ ଦ୍ୱାରା ଅଙ୍କିତ ହୋଇଯାଇଛି ଏବଂ ଏବେ ବି ଯେଉଁମାନେ ବୃନ୍ଦାବନ ଯାଇଥାନ୍ତି ବା ଯାଆନ୍ତି ସେମାନେ ଭଗବାନ କୃଷ୍ଣଙ୍କର ଏବେ ବି ଚରଣ ଚିହ୍ନ ରହିଛି ବୃନ୍ଦାବନ ଭୂମିରେ, ତାକୁ ଦର୍ଶନ କରିପାରନ୍ତି। ଭଗବାନ କୃଷ୍ଣଙ୍କର ଚରଣ ଚିହ୍ନ ରହିଛି, ବଳରାମଙ୍କର ଚରଣ ଚିହ୍ନ ରହିଛି, ଶ୍ରୀମତୀ ରାଧାରାଣୀଙ୍କର ଚରଣ ଚିହ୍ନ ରହିଛି, ଏସବୁ ରହିଛି ବର୍ତ୍ତମାନ ସୁଦ୍ଧା। ତେଣୁ ଦେବତାମାନେ କହୁଛନ୍ତି ଯେ ହେ ପ୍ରଭୁ, ଆପଣ ଯେତେବେଳେ ଆବିର୍ଭୂତ ହେବେ ସେତେବେଳେ ଏଇ ଧରଣୀ ଆପଣଙ୍କ ଚରଣ ଚିହ୍ନ ଦ୍ୱାରା ସୁଶୋଭିତ ହେବ। ତେଣୁ ଏ ବୃନ୍ଦାବନ ଆଜି ଧନ୍ୟ ହେଇଛି ଭଗବାନଙ୍କର ଚରଣ ଚିହ୍ନକୁ ପ୍ରାପ୍ତ ହେଇଛି। ସେଥିପାଇଁ ଗୋପୀମାନେ ଏ ବୃନ୍ଦାବନର ପ୍ରଶଂସା କରି କହିଥିଲେ ଯେ ବୃନ୍ଦାବନ ସଖୀ ଭୁବ ବିତନତି କୀର୍ତ୍ତି ୟଦେବ କୀର୍ତ୍ତ ପ୍ରଦାନ ଭୁଜଲବ୍ଧ ଲକ୍ଷ୍ମୀ। ତେଣୁ ଜଣେ ଗୋପୀ ଆଉ ଜଣେ ଗୋପୀ କହୁଛନ୍ତି ହେ ସଖୀ, ଏ ବୃନ୍ଦାବନ ଆଜି ସମସ୍ତ ଜଗତରେ ନିଜର କୀର୍ତ୍ତିର ବିସ୍ତାର କରୁଛି। କାହିଁକି ବିସ୍ତାର କରୁଛି? ସାଧାରଣତଃ ଆମେ ସଂସାରରେ ଦେଖୁ ଯେ ଜଣେ ବ୍ୟକ୍ତି ଯଦି ଧନଶାଳୀ ହେଇଥାଏ ତାର ଯଶ ଚାରିଦିଗରେ ପରିବ୍ୟାପ୍ତ ହୁଏ, ବା ଯଦି କେହି ଅତ୍ୟନ୍ତ ବିଦ୍ୱାନ ପଣ୍ଡିତ ହେଇଥାଏ ତାର ଯଶ ପରିବ୍ୟାପ୍ତ ହୁଏ, କେହି ବଳଶାଳୀ ହେଇଥାଏ ତାର ଯଶ ପରିବ୍ୟାପ୍ତ ହୁଏ। ତେଣୁ ବୃନ୍ଦାବନକୁ କଣ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଛି ଯେ ତାର କୀର୍ତ୍ତି ଚତୁର୍ଦିଗରେ ପରିବ୍ୟାପ୍ତ ହେଉଛି? ତେଣୁ ଗୋପୀମାନେ କହୁଛନ୍ତି ବୃନ୍ଦାବନ ସଖୀ ଭୁବ ବିତନତି କୀର୍ତ୍ତି ୟଦେବ କୀର୍ତ୍ତ ପ୍ରଦାନ ଭୁଜଲବ୍ଧ ଲକ୍ଷ୍ମୀ। ଏ ବୃନ୍ଦାବନ ଭୂମିକୁ ଲକ୍ଷ୍ମୀ ପ୍ରାପ୍ତ ହେଇଛନ୍ତି, ବୃନ୍ଦାବନ ଭୂମି ଐଶ୍ୱର୍ଯ୍ୟଯୁକ୍ତ ହେଇଛି। କଣ ବୃନ୍ଦାବନର ଐଶ୍ୱର୍ଯ୍ୟ? ନା, ବୃନ୍ଦାବନ ଭୂମି ଦେବକୀ ସୁତ ଭଗବାନ କୃଷ୍ଣଙ୍କର ଚରଣ ଚିହ୍ନ ଦ୍ୱାରା ଅଙ୍କିତ ହେଇଛି। ତେଣୁ ଏଇ ଚରଣ ପଦାମୃଜନ୍ତି ଲକ୍ଷ୍ମୀଙ୍କୁ ବୃନ୍ଦାବନ ପ୍ରାପ୍ତ ହେଇଛି, ସେଥିପାଇଁ ତାର କୀର୍ତ୍ତି ଚତୁର୍ଦିଗରେ ପରିବ୍ୟାପ୍ତ ହେଉଛି। ଅର୍ଥାତ୍ ଯେଉଁ ଦିନ ଠାରୁ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ନିବାସ କଲେ ବା ତାଙ୍କର ଆବିର୍ଭାବ ହେଲା, ତତ ଆରଭ୍ୟ ମନ୍ଦସ ବ୍ରଜ ସର୍ବ ସମୃଦ୍ଧି। ସେଦିନ ଠାରୁ ବ୍ରଜର ସମୃଦ୍ଧି ଐଶ୍ୱର୍ଯ୍ୟ ବୃଦ୍ଧିପ୍ରାପ୍ତ ହେଲା। ହରେର ନିବାସତ୍ମ ଗୁଣେ ରମା କ୍ରୀଡ଼ଙ୍ଗ ଅଭୁର୍ଣ୍ଣୁତ। ଯେହେତୁ ଭଗବାନ ହରି କୃଷ୍ଣ ନିବାସ କଲେ ବୃନ୍ଦାବନରେ, ତେଣୁ ବୃନ୍ଦାବନର ଭୂମି ଲକ୍ଷ୍ମୀଦେବୀଙ୍କର କ୍ରୀଡ଼ାସ୍ଥଳୀରେ ପରିବର୍ତ୍ତିତ ହେଲା। ଲକ୍ଷ୍ମୀଦେବୀ କ୍ରୀଡ଼ା କଲେ ବୃନ୍ଦାବନରେ ନିତ୍ୟ, ତେଣୁ ଯେଉଁଠାରେ ଲକ୍ଷ୍ମୀଦେବୀ ନିବାସ କରିବେ ସେଠାରେ କ'ଣ ଐଶ୍ୱର୍ଯ୍ୟର ଅଭାବ ହେଉଛି? ତେଣୁ ଭଗବାନ କୃଷ୍ଣ ଯେ କି ଲକ୍ଷ୍ମୀପତି ସେ ଦେଠାରେ ଅଛନ୍ତି, ସେ ଯେଉଁଠାରେ ଅଛନ୍ତି ଲକ୍ଷ୍ମୀଦେବୀ ସେଠାରେ ଅବଶ୍ୟ ରହିବେ। କିନ୍ତୁ ଯେଉଁଠାରେ ଭଗବାନ କୃଷ୍ଣ ନାହାନ୍ତି ଲକ୍ଷ୍ମୀଦେବୀ ସେଠାରେ ସବୁ ସମୟ ପାଇଁ ନ ରହିପାରନ୍ତି। ସେଥିପାଇଁ କୁହାଯାଏ ଯେ ଲକ୍ଷ୍ମୀଦେବୀଙ୍କର ଗୋଟିଏ ନାମ ହେଉଛି ଚଞ୍ଚଳା, ଚଞ୍ଚଳ ସ୍ୱଭାବଯୁକ୍ତ ଲକ୍ଷ୍ମୀଦେବୀ। ତେଣୁ ଆଜି କାହା ଉପରେ କୃପା କରିଛନ୍ତି ତା ନିକଟରେ ଅଛନ୍ତି, ତାର ଧନ ବୃଦ୍ଧି ହେଇଯାଉଛି, ସମୃଦ୍ଧି ବଢ଼ିଯାଉଛି, କିନ୍ତୁ କାଲି ଲକ୍ଷ୍ମୀ ସେ ସ୍ଥାନ ତ୍ୟାଗ କରି ଚାଲିଯିବେ, ଯେହେତୁ ତାଙ୍କର ଚଞ୍ଚଳ ସ୍ୱଭାବ ଚଞ୍ଚଳା, ଆଜି ଅଛନ୍ତି କାଲି ଚାଲିଯିବେ, ସେ ବ୍ୟକ୍ତି ଦରିଦ୍ର ହେଇଯିବ। କିନ୍ତୁ ଯେତେବେଳେ ଲକ୍ଷ୍ମୀଦେବୀ ଭଗବାନ କୃଷ୍ଣଙ୍କ ସହିତ ବା ନାରାୟଣଙ୍କ ସହିତ ଥାଆନ୍ତି, ବା ଯେଉଁ ଗୃହରେ କେବଳ ଲକ୍ଷ୍ମୀଙ୍କ ପୂଜା ନ ହୋଇ ଲକ୍ଷ୍ମୀ ନାରାୟଣଙ୍କର ପୂଜା ହୋଇଥାଏ, ରାଧାକୃଷ୍ଣଙ୍କର ପୂଜା, ସୀତାରାମଙ୍କର ପୂଜା ହୋଇଥାଏ, ସେ ଗୃହରେ ଲକ୍ଷ୍ମୀ ତାଙ୍କର ଚଞ୍ଚଳ ସ୍ୱଭାବକୁ ତ୍ୟାଗ କରି ଅଚଞ୍ଚଳା ହେବେ, ଅର୍ଥାତ୍ ସ୍ଥିର ହୋଇ ରହିବେ। ସେ ବ୍ୟକ୍ତିର ସମୃଦ୍ଧି ସ୍ଥିର ହେବ, ଐଶ୍ୱର୍ଯ୍ୟ ସ୍ଥିର ହେବ ଯଦି ରାଧାକୃଷ୍ଣ ଏବଂ ଲକ୍ଷ୍ମୀ ନାରାୟଣଙ୍କର ଉପାସନା ବ୍ୟକ୍ତି କରିଥାଏ। କେବଳ ଲକ୍ଷ୍ମୀଙ୍କର ଉପାସନା କଲେ ହୁଏତ କିଛି ସମୟ ପାଇଁ କିଛି ବ୍ୟକ୍ତି ଧନ ପ୍ରାପ୍ତ ହୋଇପାରେ, କିନ୍ତୁ ଲକ୍ଷ୍ମୀ ଦେବୀ ପୁଣି ଚାଲିଯିବେ, ଅଚଞ୍ଚଳ ହେବେନି, ଚଞ୍ଚଳ ସ୍ୱଭାବ। କିନ୍ତୁ ନାରାୟଣଙ୍କ ନିକଟରେ ଲକ୍ଷ୍ମୀ ତାଙ୍କର ଚଞ୍ଚଳ ସ୍ୱଭାବକୁ ତ୍ୟାଗ କରିଦେଇଥାନ୍ତି, ଅଚଞ୍ଚଳ ହୋଇଥାନ୍ତି। ତେଣୁ ଦେବତାମାନେ କହୁଛନ୍ତି ଦିଷ୍ଟାଣ ପିତା ତୋତେ ପଦୈ କେହି ସୁଶୋଭ ନେଇ ରକ୍ଷା ଆମ ଗାଁ ଗାଁକୁ ପ୍ରବାହ ଅନୁକ୍ରମତି। ତେଣୁ ହେ ପ୍ରଭୁ, ଆପଣ ଯେତେବେଳେ ଏଇ ଭୂଲୋକରେ ବିଚରଣ କରିବେ ଏବଂ ସ୍ୱର୍ଗ ଲୋକକୁ ମଧ୍ୟ ଆସିବେ, ଦେବତାମାନେ ଏକଥା ଜାଣିପାରିଥିଲେ ଯେ ଭଗବାନ କୃଷ୍ଣ କେବଳ ଭୂଲୋକରେ ବିଚରଣ କରିବେ ନାହିଁ, ସେ ଦେବଲୋକକୁ ମଧ୍ୟ ଆସିବେ। ତେଣୁ ଆମେ ଦେଖୁ ଭଗବାନ କୃଷ୍ଣଙ୍କ ଲୀଳାରେ ଭଗବାନ କୃଷ୍ଣ ସତ୍ୟଭାମାଙ୍କ ସହ ଯାଇଥିଲେ ସ୍ୱର୍ଗକୁ ପାରିଜାତ ପୁଷ୍ପ ଆଣିବା ପାଇଁ, ଏବଂ ଇନ୍ଦ୍ରଙ୍କ ସହିତ ସେଠି ଯୁଦ୍ଧ ହେଇଥିଲା। ତେବେ ଦେବତାମାନେ ବର୍ତ୍ତମାନ କହୁଛନ୍ତି ଯେ ଆପଣଙ୍କର ଚରଣ ଅଙ୍କିତ ହେବ, କେବଳ ଭୂଲୋକରେ ଅଙ୍କିତ ହେବନି, ସ୍ୱର୍ଗରେ ମଧ୍ୟ ଅଙ୍କିତ ହେବ। ତେଣୁ ଆମେ ସେ ଆପଣଙ୍କର ଚରଣ ଚିହ୍ନକୁ ଦର୍ଶନ କରିବାର ସୁଯୋଗ ଲାଭ କରି ଏ ଆମର ପରମ ସୌଭାଗ୍ୟ ଉତ୍ପନ୍ନ ହେବ। ମତ୍ସ୍ୟାସ୍ତ ନୃସିଂହ ବରାହ ହଂସ ରାଜନ ବିପ୍ର ବିମୁଭେଶ କୃତାବତାର। ହେ ପ୍ରଭୁ, ଆପଣ ଅତୀତରେ ଭୂଭାର ହରଣ କରିବା ପାଇଁ ବିଭିନ୍ନ ଅବତାର ଗ୍ରହଣ କରିଛନ୍ତି, ତନ୍ ତାସୀନ ତ୍ରିଭୁବନ ଯଥାନୁଦେଶ ଭାରଣ ଭୁବ ହର ଯଦୁତ୍ତମ। ତେଣୁ ହେ ପ୍ରଭୁ, ହେ ଯଦୁବଂଶ ଶ୍ରେଷ୍ଠ, ଯଦୁଶ୍ରେଷ୍ଠ, ଆପଣ ଅତୀତରେ ମତ୍ସ୍ୟ କଶ୍ୟପ ବରାହ ନୃସିଂହ ରାମ ପରଶୁରାମ ଆଦି ବିଭିନ୍ନ ଅବତାର ଗ୍ରହଣ କରିଛନ୍ତି ସଂସାର ଭାର ଅପମୋଦନ କରିବା ପାଇଁ, ହରଣ କରିବା ପାଇଁ। ତେଣୁ ବର୍ତ୍ତମାନ ଆପଣ ଏହି ସଂସାରର ଭାର ଗ୍ରହଣ କରିବା ପାଇଁ ଯେ ଅବତୀର୍ଣ୍ଣ ହେଉଛନ୍ତି, ତେଣୁ ଆମେ ଆପଣଙ୍କ ଚରଣରେ ସମସ୍ତ ଦେବତାମାନେ ପ୍ରଣତି ନିବେଦନ କରୁଛୁ। ଶେଷରେ ଦେବତାମାନେ ମାତା ଦେବକୀଙ୍କୁ ସମ୍ବୋଧନ କରି କହୁଛନ୍ତି, ଅବଶ୍ୟ ଅଦୃଶ୍ୟରେ ସେମାନେ କହୁଛନ୍ତି, ଦିଷ୍ଟାମ୍ବତେ କୁକ୍ଷିଗତ ପର କୁମାର ଅନ୍ତେନ ସାକ୍ଷାତ ଭଗବାନ ଭବାୟନ। ତେଣୁ ସେମାନେ କହୁଛନ୍ତି ଯେ ହେ ମାତା, ଦେବକୀଙ୍କୁ ମାତା ବୋଲି ସମ୍ବୋଧନ କରୁଛନ୍ତି ଦେବତାମାନେ, ଯେହେତୁ ସେ ଭଗବାନଙ୍କର ମାତା ତେଣୁ ସମସ୍ତଙ୍କର ମାତା, ଦେବତାମାନଙ୍କର ମାତା। ତେଣୁ ସେମାନେ କହୁଛନ୍ତି ହେ ମାତା, ବର୍ତ୍ତମାନ ତୁମର ଗର୍ଭରେ ପରମ ପୁରୁଷ ଭଗବାନ ତାଙ୍କର ଅଂଶମାନଙ୍କ ସହ ନିବାସ କରୁଛନ୍ତି। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଦେବକୀଙ୍କ ଗର୍ଭରେ ଥିଲେ, ତାଙ୍କର ଭଗବାନ କୃଷ୍ଣଙ୍କର ଯେତେ ସବୁ ଅଂଶ ବିସ୍ତାର ରୂପ ଯେତେ ଅବତାର ସବୁ ଥିଲେ ସମସ୍ତେ କୃଷ୍ଣଙ୍କ ସହିତ ମିଳିତ ହୋଇଥିଲେ। ଯେହେତୁ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ, ଆଦି ପୁରୁଷ, ଏବଂ ଏତେ କାଂଶ କଳା ପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ସମସ୍ତ ଅବତାରମାନେ କୃଷ୍ଣଙ୍କର ଗୋଟିଏ ଗୋଟିଏ କଳା, କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ। ତେଣୁ ସେ ଭଗବାନ କୃଷ୍ଣ ଯେତେବେଳେ ଦେବକୀଙ୍କ ଗର୍ଭରେ ଥିଲେ, ସମସ୍ତ ଅବତାରମାନେ ମଧ୍ୟ ତାଙ୍କ ସହିତ ଦେବକୀଙ୍କ ଗର୍ଭରେ ଥିଲେ। ତେଣୁ ଦେବତାମାନେ ଦେବକୀଙ୍କୁ ଆଶ୍ୱାସନ ଦେଇ କହୁଛନ୍ତି, ମାଧୁର ଭୟମ ଭୋଗ ତତେ ମୁମୂର୍ଷ। ହେ ମାତା ଦେବକୀ, ବର୍ତ୍ତମାନ ପରମ ପୁରୁଷ ଭଗବାନ ତାଙ୍କର ଅଂଶମାନଙ୍କ ସହ ଆପଣଙ୍କ ଗର୍ଭରେ ନିବାସ କରୁଛନ୍ତି, ତେଣୁ ବର୍ତ୍ତମାନ ଆପଣଙ୍କର ଆଉ ଭୟ କରିବାର କିଛି ନାହିଁ। ଦେବକୀଙ୍କର ଭୟ କାହା ଠାରୁ ଥିଲା? କଂସଠାରୁ, ଭୋଗ ତତେ ଭୋଜବଂଶର ପତି ବା ସ୍ୱାମୀ କଂସ ଠାରୁ ଦେବକୀ ଭୟ ପ୍ରାପ୍ତ ହୋଇଥିଲେ। କିନ୍ତୁ ଦେବତାମାନେ କହୁଛନ୍ତି ଯେ ବର୍ତ୍ତମାନ କଂସ ଠାରୁ ଆଉ ତୁମର ଭୟ କରିବାର କୌଣସି ଆବଶ୍ୟକତା ନାହିଁ। କାହିଁକି ନା ଭୋଜପତି ମୁମୂର୍ଷୁ, ଏଇ ଭୋଜପତି କଂସ ବର୍ତ୍ତମାନ ମୁମୂର୍ଷୁ ଅବସ୍ଥାରେ ଅଛି, ଅର୍ଥାତ୍ ବର୍ତ୍ତମାନ ସେ ମରିବାକୁ ଯାଉଛି, ମୃତ୍ୟୁ ମୁଖରେ ପତିତ ହେବା ପାଇଁ ଯାଉଛି। ଯେତେବେଳେ ଭଗବାନ କୃଷ୍ଣ ଆବିର୍ଭୂତ ହେବାକୁ ଯାଉଛନ୍ତି ତାହେଲେ କଂସର ମୃତ୍ୟୁ ସୁନିଶ୍ଚିତ, ସେ ଆଉ ଅଳ୍ପ କାଳ ପରେ ମୃତ୍ୟୁ ମୁଖରେ ପତିତ ହେବାକୁ ଯାଉଛି। ତେଣୁ ମୁମୂର୍ଷୁ ଅବସ୍ଥାରେ ରହିଛି କଂସ। ଯେତେବେଳେ ଭଗବାନ ସ୍ଥିର କରିସାରିଛନ୍ତି ଯେ କଂସକୁ ବଧ କରିବେ, ତେଣୁ କଂସର ବଧ ହେଇସାରିଛି ପ୍ରକୃତ ପକ୍ଷ। ତେଣୁ ତୁମର ବର୍ତ୍ତମାନ ଆଉ କୌଣସି ଭୟ କରିବାର ନାହିଁ। ଗୋପ୍ତା ଯଦୁନମ୍ ଭବିତା ତବ ଆତ୍ମଜ, ତେଣୁ ବର୍ତ୍ତମାନ ଆପଣଙ୍କ ତୁମର ଏଇ ଆତ୍ମଜ ଅର୍ଥାତ ପୁତ୍ର ସେ ବର୍ତ୍ତମାନ ଯଦୁବଂଶର ରକ୍ଷା କରିବେ, ଅବତୀର୍ଣ୍ଣ ହେଇ ଯଦୁବଂଶର ରକ୍ଷା କରିବେ। କଂସର ମୃତ୍ୟୁ ହେବ, ତେଣୁ ତୁମର ବର୍ତ୍ତମାନ ଆଉ କିଛି ଭୟ କରିବାର ନାହିଁ। ତେଣୁ ଏହିପରି ଦେବତୀଙ୍କୁ ସାନ୍ତ୍ୱନା ପ୍ରଦାନ କରି ଦେବତାମାନେ ବ୍ରହ୍ମା ଶିବଙ୍କୁ ଆଗରେ ପୂର୍ବ ଭାଗରେ ଧାରଣ କରି ସେମାନେ ସବୁ ପ୍ରତ୍ୟାବର୍ତ୍ତନ କଲେ ନିଜ ନିଜ ସ୍ଥାନ, ଏବଂ ଦେବତାମାନେ ପ୍ରତ୍ୟାବର୍ତ୍ତନ କରିବା ପରେ ବର୍ତ୍ତମାନ ଭଗବାନ କୃଷ୍ଣଙ୍କର ଆବିର୍ଭାବର ଉଦ୍ୟୋଗ ଆରମ୍ଭ ହୋଇଛି ଯେ ବର୍ତ୍ତମାନ ଭଗବାନ କୃଷ୍ଣ ଆବିର୍ଭୂତ ହେବେ। ଅଥ ସରର ଗୁଣ ଅପେତ କାଳ ପରମ ଶୋଭନ, ଭଗବାନ କୃଷ୍ଣଙ୍କର ଆବିର୍ଭାବ ପୂର୍ବରୁ କାଳ ପରମ ଶୋଭନ ହେଇଗଲା, ଅର୍ଥାତ୍ ସମୟ ଅତ୍ୟନ୍ତ ସୁନ୍ଦର ହେଇଗଲା, ସୁନ୍ଦର ଏବଂ ଶାନ୍ତ ହେଇଗଲା। ଅର୍ଥାତ୍ ଚତୁର୍ଦିଗରେ ଶୁଭ ଲକ୍ଷଣମାନ ସବୁ ପରିଦୃଷ୍ଟ ହେଲା। ଆକାଶରେ ଗ୍ରହ ନକ୍ଷତ୍ରମାନେ ସବୁ ଶୁଭ ସ୍ଥିତିରେ ବିରାଜମାନ କଲେ, ଆକାଶରେ ଗ୍ରହ ନକ୍ଷତ୍ରମାନେ ଉଦୟ ହେଲେ ଏବଂ ଶୁଭ ସ୍ଥିତିରେ ବିରାଜମାନ କଲେ, ଏବଂ ଭୂପୃଷ୍ଠରେ ସୁନ୍ଦର ଯଦିଓ ତାହା ବର୍ଷା ଋତୁର ସମୟ ଥିଲା, ଭଗବାନ କୃଷ୍ଣଙ୍କର ଆବିର୍ଭାବର ସମୟ ଭାଦ୍ରବ ମାସ ବର୍ଷା ଋତୁର ସମୟ, କିନ୍ତୁ ସେତେବେଳେ ବର୍ଷା ଋତୁ ହେଇ ମଧ୍ୟ ଶରତକାଳୀନ ସୌନ୍ଦର୍ଯ୍ୟ ସବୁଠାରେ ଦୃଷ୍ଟିଗତ ହେଲା। ଯେପରି ଶରତ କାଳରେ ଜଳ ନିର୍ମଳ ହୁଏ, ବର୍ଷା ଋତୁରେ ଜଳ ନିର୍ମଳ ହେଇନଥାଏ, ବର୍ଷା ଋତୁର ଜଳ ସବୁ ଦୂଷିତ ହେଇଥାଏ, କିନ୍ତୁ ଶରତ ଋତୁରେ ଜଳ ନିର୍ମଳ ହେଇଥାଏ। କିନ୍ତୁ ଭଗବାନଙ୍କ ଆବିର୍ଭାବ ପୂର୍ବରୁ ସମସ୍ତ ନଦ ନଦୀ ପୁଷ୍କରିଣୀର ଜଳ ସବୁ ନିର୍ମଳ ହେଲା, ଏବଂ ବୃକ୍ଷଲତାମାନେ ପତ୍ର ପୁଷ୍ପରେ ଭରିଗଲେ, ଏବଂ କୋକିଳମାନେ କୁହୁ କୁହୁ ରାବ କଲେ, ମୟୂରମାନେ ଆନନ୍ଦରେ ନୃତ୍ୟ କରିବାକୁ ଆରମ୍ଭ କଲେ। ଏବଂ ଯଦିଓ ତାହା ବର୍ଷାକାଳର ସମୟ ଥିଲା, କିନ୍ତୁ ବର୍ଷାକାଳରେ ମଧ୍ୟ ବସନ୍ତ ଋତୁ ପରି ସୁଗନ୍ଧିତ ବାୟୁ ପ୍ରବାହିତ ହେଲା। ବସନ୍ତ ଋତୁର ସମୟ ଯେପରି ଆସି ଉପସ୍ଥିତ ହୋଇଗଲା, ତେଣୁ ଭଗବାନ କୃଷ୍ଣଙ୍କର ଆବିର୍ଭାବ ପୂର୍ବରୁ ଏପରି ଭାବରେ ସବୁ ଦୃଶ୍ୟ ପରିବର୍ତ୍ତିତ ହୋଇଗଲା। ବସନ୍ତର ବାୟୁ ପ୍ରବାହିତ ହେଲା, ମନ୍ଦମନ୍ଦ ବାୟୁ, ସୁଗନ୍ଧିତ ବାୟୁ, ଏବଂ ବ୍ରାହ୍ମଣମାନେ ଯେଉଁମାନେ ପୂର୍ବରୁ ଯଜ୍ଞ କରିପାରୁନଥିଲେ, ଯଜ୍ଞ ଅନୁଷ୍ଠାନ କଂସର ଅତ୍ୟାଚାରରେ ସେମାନଙ୍କର ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେଉନଥିଲା କିନ୍ତୁ ବର୍ତ୍ତମାନ ବ୍ରାହ୍ମଣ ମାନଙ୍କର ଯେଉଁ କଂସ ପ୍ରତି ଭୟ ଥିଲା ସେ ଭୟ ଆପେ ଆପେ ସବୁ ବିଦୂରିତ ହୋଇଗଲା କେବଳ ଯେ ବ୍ରାହ୍ମଣ ମାନଙ୍କର ତା ନୁହେଁ ସମସ୍ତ ମନୁଷ୍ୟ ମାନଙ୍କର ଭୟ କଂସ ପ୍ରତି ଯେଉଁ ଭୟ ଥିଲା ସେ ଭୟ ସବୁ ବିଦୂରିତ ହୋଇଗଲା ଆପେ ଆପେ ଭଗବାନଙ୍କର ଆବିର୍ଭାବ ପୂର୍ବରୁ ଏବଂ ବ୍ରାହ୍ମଣ ମାନେ ସେମାନଙ୍କର ଯେତେବେଳେ ଯଜ୍ଞ ଅଗ୍ନି ପ୍ରଜ୍ୱଳିତ କଲେ ତାହା ବାୟୁ ପ୍ରବାହରେ ପ୍ରତିହତ ନାହିଁ ସ୍ଥିର ଭାବରେ ଅଗ୍ନି ପ୍ରଜ୍ୱଳିତ ହେବାକୁ ଲାଗିଲା ତେଣୁ ଏହିପରି ସମୟରେ ଆକାଶରେ ମେଘ ଧୀରେ ଧୀରେ ଘଟି ଆସିଲା କଳା ମେଘ ଯେତେବେଳେ ଅର୍ଦ୍ଧରାତ୍ରିର ସମୟ ହେଲା ସେତେବେଳେ ଆକାଶରେ ମେଘ ଘଟି ଆସିଲା ଧୀରେ ଧୀରେ ଏବଂ ତା ଥିଲା ବୁଧବାର ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବର ଦିନ ଥିଲା ବୁଧବାର ବୁଧବାର ଦିନ ଭଗବାନ କୃଷ୍ଣ ଆବିର୍ଭୂତ ହୋଇଥିଲେ ତେବେ ଆକାଶରେ ମେଘମାନେ ଘଟି ଆସି ଗୁରୁ ଗମ୍ଭୀର ସ୍ତରରେ ଗର୍ଜନ କରିବାକୁ ଆରମ୍ଭ କଲେ ଧୀରେ ଧୀରେ ଏବଂ ଏଇ ଅବସ୍ଥାରେ ଯେତେବେଳେ ଭଗବାନ କୃଷ୍ଣଙ୍କର ଆବିର୍ଭାବର ସମୟ ଆସି ଉପସ୍ଥିତ ହେଲା ତାହା ଥିଲା ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବୁଧବାର ତେଣୁ ଏହି ତିଥିରେ ମଧ୍ୟରାତ୍ରିରେ ଯଦିଓ ତାହା ଅଷ୍ଟମୀ ତିଥି ଥିଲା କିନ୍ତୁ ସେଦିନ ଯେପରି ପୂର୍ଣ୍ଣ ଚନ୍ଦ୍ର ଉଦିତ ହେଲେ ଏହା କିପରି ସମ୍ଭବ ହେଲା କାରଣ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର ବଂଶରେ ଅବତୀର୍ଣ୍ଣ ହେବାକୁ ଯାଉଥିଲେ ଏବଂ ଚନ୍ଦ୍ରଙ୍କ ବଂଶରେ ଭଗବାନଙ୍କର ଅବତାର ହେବାକୁ ଯାଉଥିବା ହେତୁ ଚନ୍ଦ୍ର ଦେବ ସେ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କର ପୂର୍ଣ୍ଣ ପ୍ରଭାବ ବିସ୍ତାର କଲେ ତେଣୁ ଯେପରି ପୂର୍ଣ୍ଣ ଚନ୍ଦ୍ର ସେଦିନ ଉଦିତ ହୋଇଥିଲେ ଭଗବାନଙ୍କ ଆବିର୍ଭାବ ସମୟରେ ତେଣୁ ଏହି ଅବସ୍ଥାରେ ଆକାଶରେ ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣାଯାଉଥିଲା ମୁମୁଚୁ ମୁନୟ ଦେବ ସୁମନଂ ସୁମୁଦାନ୍ୱିତା ଆକାଶରୁ ଦେବତାମାନେ ପୁଷ୍ପ ବୃଷ୍ଟି କରୁଥିଲେ ଆନନ୍ଦିତ ହେଇ ଏବଂ ଆକାଶରୁ ମନ୍ଦ ମନ୍ଦ ଜଳଧାରା ଜଗୁର୍ଜୁର୍ ଅନୁସାଗର ମନ୍ଦ ମନ୍ଦ ଜଳଧାରା ବୃଷ୍ଟି ହେଉଥିଲା ଏବଂ ସ୍ୱର୍ଗରେ ଦେବତାମାନେ ପୁଷ୍ପବୃଷ୍ଟି କରିବା ସହ ଗନ୍ଧର୍ବମାନେ ସଙ୍ଗୀତ ଗାନ କରୁଥିଲେ ବିଦ୍ୟାଧର ଏବଂ ଅପ୍ସରାମାନେ ଆକାଶରେ ରହି ନୃତ୍ୟ କରୁଥିଲେ ଏବଂ ସିଦ୍ଧ ଚାଣରମାନେ ସେମାନେ ଭଗବାନଙ୍କର ସ୍ତୁତିଗାନ କରୁଥିଲେ ସିଦ୍ଧ ଚାରଣମାନେ ସେମାନେ ଭଗବାନଙ୍କର ସ୍ତୁତିଗାନ କରୁଥିଲେ ଏବଂ ଏହିପରି ଅବସ୍ଥାରେ ନିଶ୍ଚିତମଦ୍ଭୂତେ ଜାୟମାନେ ଜନାର୍ଦ୍ଦନ ତ ଭଗବାନଙ୍କର ଆବିର୍ଭାବ ହେବ ଦେବକ୍ୟାଂ ଦେବରୂପିଣ୍ଡଂ ବିଷ୍ଣୁ ସର୍ବଗୁହାଶୟ ଆବିରାଶି ଯଥା ତାତ୍ୟା ଦିସିନ୍ଦୁର ଇବକୁ ସ୍ଥଳ ତେଣୁ ଦେବକୀ ଯିଏକି ଦେବରୂପିଣୀ ଥିଲେ ଯାହାଙ୍କର ଶରୀର ଦିବ୍ୟ ଥିଲା ସେହି ଦିବ୍ୟ ଶରୀରରୁ ଭଗବାନ ଏହି ନିଶିଥରେ ରାତ୍ର ଅନ୍ଧକାରରେ ଆବିର୍ଭୂତ ହେଲେ। ଯେପରି ପୂର୍ବ ଦିଶା ପୂର୍ବ ଦିଗରେ ଚନ୍ଦ୍ର ଉଦିତ ହେଲେ ଯେପରି ସମଗ୍ର ଜଗତ ଆଲୋକିତ ହେଇଥାଏ ଏବଂ ସୁନ୍ଦର ଦେଖାଯାଏ, ପୂର୍ଣ୍ଣ ଚନ୍ଦ୍ର ଉଦିତ ହେଲେ ପୂର୍ବ ଦିଶାରେ, ଠିକ ସେହିପରି ଭଗବାନ ଯେତେବେଳେ ଦେବକୀଙ୍କ ହୃଦୟରୁ ପ୍ରକଟ ହେଲେ ସେତେବେଳେ ଚତୁର୍ଦିଗ ଆଲୋକିତ ହେଲା ଭଗବାନଙ୍କର ତେଜରେ, ସେ ବନ୍ଦୀ ଗୃହ ଆଲୋକିତ ହେଲା। ତେଣୁ ଭଗବାନ ସାଧାରଣ ଶିଶୁ ପରି ଜନ୍ମ ହେଇନଥିଲେ, ଯେପରି ସାଧାରଣ ଶିଶୁ ମୂତ୍ର ରକ୍ତ ମଧ୍ୟରେ ଜନ୍ମଗ୍ରହଣ କରିଥାଏ, ଭଗବାନଙ୍କର ଜନ୍ମ ସେପରି ହେଇନଥିଲେ। ଭଗବାନ ପ୍ରକଟ ହେଲେ, ଦେବକୀଙ୍କ ହୃଦୟରେ ଥିଲେ, ଗର୍ଭରେ ଥିଲେ, ପ୍ରକଟ ହେଇଗଲେ ତାଙ୍କ ସମ୍ମୁଖରେ, ଇଏ ହେଉଛି ଭଗବାନଙ୍କର ଜନ୍ମ। ଏବଂ କେଉଁ ରୂପରେ ପ୍ରକଟ ହେଲା, ସୁଶୁକଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ତା ଅଦ୍ଭୁତ ବାଳକମ୍ ଅମୃଦେ କ୍ଷଣ, ଭଗବାନ ଯେତେବେଳେ ପ୍ରକଟ ହେଲେ ସେ ଅଦ୍ଭୁତ ରୂପରେ ପ୍ରକଟ ହେଲେ, ତାଙ୍କର ଚକ୍ଷୁ ପଦର ପାଖୁଡ଼ା ପରି ସୁନ୍ଦର ଦେଖାଯାଉଥିଲା, ଚତୁର୍ଭୁଜଂ ଶଙ୍ଖ ଚକ୍ର ଗଦାଦି ଉଦାୟୁଧ। ଏବଂ ଭଗବାନ ଯେତେବେଳେ ପ୍ରକଟ ହେଲେ ବାଳକ ରୂପରେ, ସେ ଚତୁର୍ଭୁଜ ମୂର୍ତ୍ତି ଥିଲେ, କୌଣସି ସାଧାରଣ ମନୁଷ୍ୟ ଶିଶୁ ଚତୁର୍ଭୁଜ ରୂପରେ ପ୍ରକଟ ହୁଏ, କିନ୍ତୁ ଭଗବାନ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ପ୍ରକଟ ହେଲେ, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି। ତା ସହିତ ଶ୍ରୀବତ୍ସ ଲକ୍ଷ୍ମଣ ଗଳଶୋଭିତ କୌସ୍ତୁଭ, ଭଗବାନଙ୍କର ବକ୍ଷ ବେଶ ଶ୍ରୀବତ୍ସ ଚିହ୍ନ ଦ୍ୱାରା ଅଙ୍କିତ ଥିଲା, ଶୋଭିତ ଥିଲା, ଏବଂ କଣ୍ଠ ବେଶରେ ଭଗବାନ କୌସ୍ତୁଭ ମଣି ଧାରଣ କରିଥିଲେ। ପୀତାମ୍ବରଂ ସାଙ୍ଗ ପ୍ରୟୋଗ ସୌଭଗ, ଏବଂ ଭଗବାନଙ୍କର ବର୍ଣ୍ଣ କିପରି ଥିଲା ନା ଛାନ୍ଦ୍ର ପୟୋଦ, ପୟୋଦ ମାନେ ମେଘ, ଜଳପୂର୍ଣ୍ଣ ମେଘ, ଛାନ୍ଦ୍ର ପୟୋଦ, ଜଳପୂର୍ଣ୍ଣ ମେଘ ଯେପରି କଳା ଘୁମରେ ଦେଖାଯାଏ, ଭଗବାନଙ୍କର ବର୍ଣ୍ଣ ଠିକ ସେହିପରି ଥିଲା, ଜଳପୂର୍ଣ୍ଣ ମେଘର ବର୍ଣ୍ଣ, ମେଘ ବର୍ଣ୍ଣ, ମେଘ ବର୍ଣ୍ଣ ଶୁଭଙ୍ଗ, ଭଗବାନଙ୍କର ବର୍ଣ୍ଣ ମେଘବର୍ଣ୍ଣ ଥିଲା, ସେଥିପାଇଁ ତାଙ୍କୁ ଧନଶ୍ୟାମ ବୋଲି କୁହାଯାଏ। ମେଘବର୍ଣ୍ଣ ଏବଂ ମେଘବର୍ଣ୍ଣ ରୂପରେ ଭଗବାନ ପୀତ ବସ୍ତ୍ର ଧାରଣ କରିଥିଲେ, ହଳଦିଆ ବସ୍ତ୍ର, ରେଶମୀ ବସ୍ତ୍ର, ତେଣୁ ଏପରି ଶ୍ୟାମ ବର୍ଣ୍ଣକୁ ପୀତ ରେଶମୀ ବସ୍ତ୍ର ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଶ୍ୟାମ ବର୍ଣ୍ଣରେ ଏ ରେଶମୀ ବସ୍ତ୍ର ପୀତ ବସ୍ତ୍ର ବହୁତ ଶୋଭା ପାଇଥାଏ, ତେଣୁ ଭଗବାନ ଏପରି ସୁନ୍ଦର ଦେଖାଯାଉଥିଲେ। ମହାର ବୈଦୁର୍ଯ୍ୟ କିରୀଟ କୁଣ୍ଡଳନ, ଏବଂ ମହାମୂଲ୍ୟବାନ ବୈଦୁର୍ଯ୍ୟ ମଣି ଭଗବାନ ନିଜର ମୁକୁଟ ଏବଂ କୁଣ୍ଡଳରେ ଧାରଣ କରିଥିଲେ, ଅର୍ଥାତ୍ ଭଗବାନ ଯେତେବେଳେ ଆବିର୍ଭୂତ ହେଲେ ସେ ମସ୍ତକରେ ମୁକୁଟ ଏବଂ କର୍ଣ୍ଣରେ କୁଣ୍ଡଳ ଧାରଣ କରିଥିଲେ, ଯାହାକି ବୈଦୁର୍ଯ୍ୟ ମଣି ଦ୍ୱାରା ସୁଶୋଭିତ ହୋଇଥିଲା। ଏ ବୈଦୁର୍ଯ୍ୟ ମଣି ଇଏ ଭଗବାନ ବୈକୁଣ୍ଠ ଲୋକରେ ପ୍ରାପ୍ତ ହୋଇଥାଏ, ଏ ସଂସାରରେ ବୈଦୁର୍ଯ୍ୟ ମଣି ଦୃଷ୍ଟିଗତ ହୁଏ ନା। ଏ ମଣି ଏପରି ଏକ ମଣି ଯାହା ରଙ୍ଗ ପରିବର୍ତ୍ତନ କରିଥାଏ ସବୁ ସମୟରେ, ବୈଦୁର୍ଯ୍ୟ ମଣି ତାର ରଙ୍ଗ ବଦଳୁଥାଏ, କେତେବେଳେ ବୈଦୁର୍ଯ୍ୟ ମଣି ହଳଦିଆ ଦେଖାଯାଏ, କେତେବେଳେ ରକ୍ତବର୍ଣ୍ଣର ଦେଖାଯାଏ, ଏବଂ କେତେବେଳେ ଶ୍ୟାମବର୍ଣ୍ଣ ଦେଖାଯାଏ, ତେଣୁ ସବୁ ସମୟରେ ତାର ବର୍ଣ୍ଣ ପରିବର୍ତ୍ତିତ ହୋଇଥାଏ ବୈଦୁର୍ଯ୍ୟ ମଣି। ତେଣୁ ଭଗବାନଙ୍କ ମୁକୁଟ ଏବଂ କୁଣ୍ଡଳରେ ଏହି ମଣି ଲାଗିଥିଲା, ତେଣୁ ଭଗବାନଙ୍କର ମୁକୁଟ ଏବଂ କୁଣ୍ଡଳ ତାର ବର୍ଣ୍ଣ ପରିବର୍ତ୍ତନ ହେଉଥିଲା ସବୁ ସମୟରେ ଏ ମଣି ଦ୍ୱାରା। ତେଣୁ ବହୁତ ସୁନ୍ଦର ଦେଖାଯାଉଥିଲା ସେ ମୁକୁଟ ଏବଂ କୁଣ୍ଡଳ ଭଗବାନ ତେତା ପରିଶକ୍ତ ସହସ୍ର କୁନ୍ତଳ ତାଙ୍କର ଶରୀରରୁ ତେଜ ନିର୍ଗତ ହଉଥିଲା ଯେଉଁ ତେଜରେ ବନ୍ଦୀ ଗୃହର ଅନ୍ଧକାର ଦୂରୀଭୂତ ହେଇଯାଇଥିଲା ଏବଂ ଭଗବାନଙ୍କର ଚୂର୍ଣ୍ଣ କୁନ୍ତଳ ତାଙ୍କର କୁଞ୍ଚିତ କେଶରାଶି ତାଙ୍କର ମୁଖମଣ୍ଡଳ ଶୋଭାକୁ ଆହୁରି ବଢ଼େଇ ଦେଇଥିଲା ବହୁ ଗୁଣରେ ବର୍ଦ୍ଧିତ କରିଦେଇଥିଲା ଭଗବାନଙ୍କର ସୁନ୍ଦର ମୁଖମଣ୍ଡଳ ତାଙ୍କର ଚୂର୍ଣ୍ଣ କୁନ୍ତଳ ବା କୁଞ୍ଚିତ କେଶରାଶି ଦ୍ୱାରା ଆବୃତ ଥିଲା ତେଣୁ ଅଧିକ ସୁନ୍ଦର ଦେଖାଯାଉଥିଲା ଉଦ୍ଦାମ କାନ୍ତି ଅନୁଗତ କଙ୍କଣ ଆଜି ବିରୋଚମାନ ବସୁଦୈବ ଐକ୍ଷତ ଏବଂ ଭଗବାନ ତାଙ୍କର କଟିଦେଶରେ ସେ ଉଦ୍ଦାମ କାନ୍ତି କଟିରେ କିଙ୍କିଣୀ ବାହୁରେ ଅଙ୍ଗଦ ଏବଂ ହସ୍ତରେ କଙ୍କଣ ଧାରଣ କରିଥିଲେ ତେଣୁ ବସୁଦେବ ଭଗବାନଙ୍କୁ ଏହି ରୂପରେ ଦର୍ଶନ କଲେ ତାଙ୍କର ଜନ୍ମ ବା ଆବିର୍ଭାବ ସମୟରେ ଇଏ ହେଉଛି ଭଗବାନଙ୍କର ଜନ୍ମ ଭଗବାନ ସାଧାରଣ ସୃଷ୍ଟି କରି ଜନ୍ମ ହୁଅନ୍ତି ନାହିଁ ସେ ଆବିର୍ଭୂତ ହୁଅନ୍ତି ଦେବକି ହୃଦୟରୁ ପ୍ରକଟ ହୋଇଗଲେ ଏହି ଚତୁର୍ଭୁଜ ମୂର୍ତ୍ତି ଧାରଣ କରେ ମସ୍ତକରେ ମୁକୁଟ କର୍ମରେ କୁଣ୍ଡଳ କୁଞ୍ଚିତ କେଶରାଶି ଏବଂ ସୁନ୍ଦର ରୂପରେ ଆବିର୍ଭୂତ ହୋଇଥିଲେ ଏବଂ ଛିଡ଼ା ହୋଇଛନ୍ତି ବସୁଦେବ ଦେବକୀଙ୍କ ସମ୍ମୁଖରେ ବାଳକ ରୂପରେ ତେଣୁ ବସୁଦେବ ଯେତେବେଳେ ଦର୍ଶନ କରୁଛନ୍ତି ଏପରି ଭଗବାନଙ୍କୁ ସେ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ବସୁଦେବ ସ ବିସ୍ମୟୋତ୍ଫୁଲ୍ଲ ବିଲୋଚନ ହରି ଭଗବାନଙ୍କୁ ଦର୍ଶନ କରି ବସୁଦେବ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଏବଂ ତା ସହିତ ବିସ୍ମୟରେ ଅଭିଭୂତ ହେଉଛନ୍ତି ବିସ୍ମିତ ହେଉଛନ୍ତି ସୁତ୍ରଂ ବିଲୋକ୍ୟ ଅନେକ ବିନ୍ଦୁବି ସଦା ନିଜର ପୁତ୍ର ଭଗବାନ ତାଙ୍କର ପୁତ୍ର ରୂପରେ ଆବିର୍ଭୂତ ହୋଇଛନ୍ତି ତେଣୁ ନିଜର ପୁତ୍ରକୁ ଏହିପରି ଭାବରେ ଦର୍ଶନ କରି ଅନେକ ବିନ୍ଦୁବି ବସୁଦେବ କୃଷ୍ଣାବତାର ସବୁ ସମ୍ଭ୍ରମ ସ୍ପର୍ଶ ସେ ଅତ୍ୟନ୍ତ ଆନନ୍ଦିତ ହୋଇ ସେ କଣ କରୁଛନ୍ତି ସେଠାରେ ନା ମନେ ମନେ ଯେପରି ବ୍ୟକ୍ତିର ପୁତ୍ର ଉତ୍ପନ୍ନ ହେଲେ ପୁତ୍ରର ମଙ୍ଗଳ ପାଇଁ ଦାନ ଧର୍ମ କରାଯାଇଥାଏ ତେଣୁ ବସୁଦେବ ଯେହେତୁ ବନ୍ଦୀ ଗୃହରେ ରହିଛନ୍ତି ତେଣୁ ସେଠାରେ ତାଙ୍କର ଦାନ ଧର୍ମ କରିବାର ସୁଯୋଗ ନଥିଲା କିନ୍ତୁ ପୁତ୍ର ଉତ୍ସବ ପୁତ୍ର ଆବିର୍ଭାବ ଉତ୍ସବରେ ସେ ଯେହେତୁ ପ୍ରକାଶ୍ୟରେ ଦାନ ଦେବା ପାଇଁ ସମର୍ଥ ନଥିଲେ ତେଣୁ ଅସ୍ପୃଶ୍ୟ ଅର୍ଥାତ୍ ସ୍ପର୍ଶ ନ କରି ମନେ ମନେ ମାନସିକ ରୂପରେ ବସୁଦେବ ବ୍ରାହ୍ମଣମାନଙ୍କୁ 10,000 ଗାଈ ଦାନ ପୁତ୍ରରେ ପ୍ରଦାନ କଲେ ମାନସିକ ରୂପରେ ପ୍ରଦାନ କଲେ ଯେହେତୁ ସେଠାରେ ସେ ପ୍ରତ୍ୟକ୍ଷ ଭାବରେ ପ୍ରଦାନ କରିବାର ସୁଯୋଗ ନଥିଲା ତେବେ ଏଠାରେ ବସୁଦେବ ଆନନ୍ଦରେ ଗୋଦାନ କଲେ ବନ୍ଦୀ ଗୃହରେ ମାନସିକ ରୂପରେ କିନ୍ତୁ ଭଗବାନଙ୍କର ଏହି ରୂପ ଦର୍ଶନ କରି ସେ ଯେଉଁ ଆଶ୍ଚର୍ଯ୍ୟ ହେଉଛନ୍ତି ସେ ଆଶ୍ଚର୍ଯ୍ୟ ହେବାର କାରଣ କ'ଣ ଥିଲା କାହିଁକି ବସୁଦେବ ଆଶ୍ଚର୍ଯ୍ୟ ହେଇଥିଲେ ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କର ଟୀକାରେ ଯେ ଭଗବାନ ତାର ଏ ରୂପ ଦର୍ଶନ କରି ବସୁଦେବ ଆଶ୍ଚର୍ଯ୍ୟଚକିତ ହେଇଥିଲେ ଏଇଥିପାଇଁ ତାର ପ୍ରଥମ କାରଣ ହେଲା ଯେ ବସୁଦେବ ଚିନ୍ତା କରୁଥିଲେ ଯେଉଁ ଭଗବାନଙ୍କୁ ଖାଲି ଚକ୍ଷୁରେ କେହି ଦର୍ଶନ କରିପାରନ୍ତି ନାହିଁ ଏହି ଭୌତିକ ଦୃଷ୍ଟିରେ କେହି ଭଗବାନଙ୍କୁ ଦର୍ଶନ କରିପାରନ୍ତି ନାହିଁ। ଏପରିକି ମୁନି ଋଷିମାନେ ମଧ୍ୟ ହଜାର ହଜାର ବର୍ଷ ଧରି ତପସ୍ୟାରେ ନିମଗ୍ନ ହେଇ ମଧ୍ୟ ଭଗବାନଙ୍କୁ ଦର୍ଶନ କରିବାକୁ ଅକ୍ଷମ। ସେହି ଭଗବାନଙ୍କୁ ମୁଁ ଆଜି କର୍ମଚକ୍ଷୁରେ ଦର୍ଶନ କରୁଛି, ଏହା କିପରି ସମ୍ଭବ ହେଲା? ତେଣୁ ବସୁଦେବ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି, ଭାବୁଛନ୍ତି ଯେ ସେହି ଭଗବାନ ଏ ବନ୍ଦୀ ଗୃହରେ କିପରି ପ୍ରକଟ ହେଲେ। ତେଣୁ ଏକଥା ଚିନ୍ତା କରି ବସୁଦେବ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ଏବଂ ପୁଣି ଭାବୁଛନ୍ତି ଯେ ଯେଉଁ ଭଗବାନ ବୈକୁଣ୍ଠର ଅଧୀଶ୍ୱର, ସେ କିପରି ଦେବକୀର ପୁତ୍ର ଭାବରେ ଆବିର୍ଭୂତ ହେଇଛନ୍ତି, ଏହା ତାଙ୍କର ଆଶ୍ଚର୍ଯ୍ୟର ଆଉ ଗୋଟିଏ କାରଣ ଥିଲା ଯେ ଭଗବାନ ଆମର ପୁତ୍ର ରୂପରେ ଆବିର୍ଭୂତ ହେଇଛନ୍ତି। ତେଣୁ ବସୁଦେବ ସେଥିପାଇଁ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି। ଏବଂ ଆଶ୍ଚର୍ଯ୍ୟର ଆଉ ତୃତୀୟ କାରଣ ଥିଲା ଯେ ଭଗବାନ ସାଧାରଣ ଶିଶୁ ରୂପରେ ଆବିର୍ଭୂତ ହେଇନାହାନ୍ତି, ସେ ଯେତେବେଳେ ଆବିର୍ଭୂତ ହେଇଛନ୍ତି ତାଙ୍କ ଶରୀରରେ ବିଭିନ୍ନ ଅଳଙ୍କାରମାନ ସ୍ୱଭାବମାନ ହେଉଛି, ବିବିଧ ଅଳଙ୍କାର ଦ୍ୱାରା ସେ ଶୋଭିତ ହେଇଛନ୍ତି। ତେଣୁ ତାହା ବସୁଦେବଙ୍କର ଆଶ୍ଚର୍ଯ୍ୟର ଆଉ ଗୋଟିଏ କାରଣ ଥିଲା। ଏବଂ ବସୁଦେବ ପୁଣି ଭାବୁଛନ୍ତି ଯେ ଭଗବାନ ସମସ୍ତ ସଂସାରର ସ୍ୱାମୀ, ସେ ଆଜି ଆମ ପୁତ୍ର ରୂପରେ ଆବିର୍ଭୂତ ହେଇଛନ୍ତି, ଏହା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟର ବିଷୟ। ତେଣୁ ଏହିପରି ଚିନ୍ତା କରି ବସୁଦେବଙ୍କର ଯେଉଁ ଭୟ ଥିଲା, କଂସର ଭୟ, କାରଣ କଂସ ବସୁଦେବ ଏବଂ ଦେବକୀଙ୍କର ଚକ୍ଷୁ ସମ୍ମୁଖରେ ତାଙ୍କର ଛଅଟି ପୁତ୍ରକୁ ବଧ କରି ସାରିଛି, ତେଣୁ ଦେବକୀ ଏବଂ ବସୁଦେବ ସବୁ ସମୟରେ ଭୟାତୁର ସ୍ଥିତିରେ ରହିଥିଲେ, କଂସ ଠାରୁ ଭୟ ପ୍ରାପ୍ତ ହୋଇ ଭୟାତୁର ସ୍ଥିତିରେ ରହିଥିଲେ। ତେଣୁ ଯେତେବେଳେ ଭଗବାନ ଆବିର୍ଭୂତ ହେଲେ ବସୁଦେବ କିଛି ସମୟ ପାଇଁ ନିର୍ଭୟ ହେଇଗଲେ, ଭଗବାନଙ୍କର ଆବିର୍ଭୂତ ଦର୍ଶନ ଦେଖ ଏବଂ ନିର୍ଭୟ ହେଇ ଯେ ଭଗବାନ ବର୍ତ୍ତମାନ ଆବିର୍ଭୂତ ହେଇଛନ୍ତି, କଂସର ବଧ ଅବଶ୍ୟ ହେବ, ଭଗବାନ ଅବଶ୍ୟ କଂସର ବଧ କରିବେ, ତେଣୁ ବର୍ତ୍ତମାନ ବସୁଦେବ ଭଗବାନଙ୍କୁ ହାତ ଯୋଡ଼ି ବର୍ତ୍ତମାନ ପ୍ରାର୍ଥନା କରୁଛନ୍ତି ଭଗବାନ, ଯିଏକି ତାଙ୍କର ପୁତ୍ର ରୂପରେ ଆବିର୍ଭୂତ ହେଇଛନ୍ତି, ସେ ଭଗବାନଙ୍କୁ ବର୍ତ୍ତମାନ ବସୁଦେବ ସ୍ତୁତି କରୁଛନ୍ତି। ତେବେ ଆଜି ଆମର ସମୟ ହେଇଯାଇଛି, ଆମେ କାଲି ଭଗବାନଙ୍କୁ ବସୁଦେବ ଦେବକୀଙ୍କର ସ୍ତୁତି ଏବଂ ଭଗବାନଙ୍କର ତାଙ୍କୁ ଉତ୍ତର ସମ୍ବନ୍ଧରେ କାଲି ଶ୍ରବଣ କରିବା। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ମୁଁ ଆପଣମାନଙ୍କୁ ପୁନଃ ଅନୁରୋଧ କରିବି, ଆମେ ସମସ୍ତେ ଭଗବାନଙ୍କର ନାମ କୀର୍ତ୍ତନ କରିବା। 5 ମିନିଟ୍ ଆପଣମାନେ ସମସ୍ତେ ନାମ କୀର୍ତ୍ତନରେ ଅଂଶଗ୍ରହଣ କରିବେ, ହାତ ତାଳି ଦେଇ ଏବଂ ଉଚ୍ଚ ସ୍ତରରେ ଏ ନାମ କୀର୍ତ୍ତନରେ ଅଂଶଗ୍ରହଣ କରିବେ।